వాసుదేవాయ. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. శ్రీ శ్రీ గౌరనితాయ్, శ్రీ శ్రీకృష్ణ బలరాం, శ్రీ శ్రీ జగన్నాథ్ బలదేవ్ సూద్రమారాణి, శ్రీ శ్రీ లక్ష్మీ నృసింహదేవ్, శ్రీ శ్రీ సీతారామ లక్ష్మణ హనుమాన్ కృపాద పద్మరి మన ప్రణతి నివేదన కరి. శ్రీల ప్రభుపాద మహారాజ్ ఇస్కన్ ప్రతిష్టితాచార్య శ్రీ ప్రభుపాద మహారాజ్ పాద పద్మరి మన ప్రణతి నివేదన కరి. శ్రీ శ్రీమద్ భక్తి స్వరూప దామోదర స్వామి గురు మహారాజ్ పాద పద్మరి మన ప్రణతి నివేదన కరి. సమస్త సాధుగురు వైష్ణవానుకు మోర్ ప్రణతి నివేదన కరి. ఉపస్థ భక్త సుజన్ బృంద మాతృబృందకు మోర్ ప్రణతి నివేదన కరి. అజయామి శ్రీమద్ భాగవతం దశమ స్కంద 42 అధ్యాయ ଶ୍ଳୋକ 13 କଥା ଆରମ୍ଭ କରିବା. ତେଣୁ ଏ 12 ନମ୍ବର ଶ୍ଳୋକ ପର୍ଯ୍ୟନ୍ତ ଭଗବାନ ଯେଉଁ ଆମେ କଥା କହିଥିଲେ ବୁର୍ଲାରେ, ସେଠି ଭଗବାନ କୁବ୍ଜାକୁ କୁବ୍ଜା ସହିତ କେମିତି ମିଳନ ହେଇଛି ଭଗବାନଙ୍କର, ଭଗବାନଙ୍କୁ କିଭଳି କୁବ୍ଜା ଅଙ୍ଗରାଗ ଲେପନ କରିଛନ୍ତି, ଏବଂ ଭଗବାନ ସେଠି କୁହାଯାଇଛି ଭଗବାନ ଏଇ ଯେଉଁ ଭଗବାନଙ୍କୁ କିଛି ଆମେ ସେବା କଲେ କିଭଳି ଭଗବାନ ସନ୍ତୁଷ୍ଟ ହୁଅନ୍ତି ସେ ବିଷୟରେ କୁହା ଆମେ କଥା କହିଥିଲୁ. ପ୍ରସନ୍ନ ଭଗବାନ କୁବ୍ଜାଂ ତ୍ରିବକ୍ରାଂ ରୁଚିରାନ ନାମ ରୁଜିଂ କର୍ତ୍ତୁଂ ମନଶ୍ଚକ୍ରେ ଦର୍ଶୟନ୍ ଦର୍ଶନେ ଫଳମ୍. ଭଗବାନ ଏଭଳି ପ୍ରସନ୍ନ ହୋଇଗଲେ ରୁଚିରାନ ନାମ ତ୍ରିବକ୍ରା, ଯଦିଓ ସେ ରୁଚିରାନ ନାମ ବହୁତ ସୁନ୍ଦରୀ ଥିଲେ, ତାଙ୍କର ମୁଖ ବହୁତ ସୁନ୍ଦର ଥିଲା, କିନ୍ତୁ ତ୍ରିବକ୍ରା ଥିଲେ, କିନ୍ତୁ ଭଗବାନ ତାକୁ ସିଧା କରିଦେଲେ. ରୁଜିଂ କର୍ତ୍ତୁଂ ମନଶ୍ଚକ୍ର, ଭଗବାନ ମନରେ ଇଚ୍ଛା କଲେ ତାଙ୍କୁ ସିଧା କରିଦେବା ପାଇଁ. ତେଣୁ ଦର୍ଶନେ ଦର୍ଶନ ଫଳମ୍, ତେଣୁ ଦର୍ଶନର ଯେଉଁ ଭଗବାନଙ୍କ ଦର୍ଶନର ହେଉଛି ଫଳ, ଭଗବାନଙ୍କ ଦର୍ଶନର ଫଳ ଅନେକ ରହିଛି. ଭାଗବତମରେ ମା ଦେବହୂତି କହୁଛନ୍ତି ସେ କଥା, ଜନ୍ନାମ ଶ୍ରବଣାନୁ କୀର୍ତ୍ତନାତ୍ ଯତ୍ ସ୍ମରଣାତ୍ ଯତ୍ ପ୍ରଭୁଣାତ୍ ଅପି କ୍ୱଚିତ୍ ସ୍ୱାଦପି ସଦ୍ୟ ଶବନାୟ କଳ୍ପତେ କୁଥ ପୁନସ୍ତେ ଭଗବାନଙ୍କୁ ଦର୍ଶନାତ୍. ଯେଉଁମାନଙ୍କର ଜନ୍ ନାମ ଧ୍ୟେୟ ଭଗବାନଙ୍କର, କେବଳ ନାମକୁ ଧ୍ୟାନ କଲେ ବା ଶ୍ରବଣ କଲେ, ଜନ୍ ନାମ ଧ୍ୟେୟ ଶ୍ରବଣାନ୍ ବା ଭଗବାନଙ୍କୁ ପୂଜା ଇତ୍ୟାଦି କଲେ, ଜଣେ ଯେନ୍ ନାମ ଧ୍ୟେୟ ଶ୍ରବଣାନ କୀର୍ତ୍ତନ ଯତ୍ ପ୍ରଭୁଣା ଯତ୍ ସ୍ମରଣା ଦପି କହୁଛି ସ୍ୱାଦପି ସଦ୍ୟ ଶବନାୟ କଳ୍ପତେ, କୁକୁର ଭୋଜି ଚଣ୍ଡାଳ ମଧ୍ୟ ଶ୍ରେଷ୍ଠ ବ୍ରାହ୍ମଣରେ ପରିଣତ ହୋଇଯାଏ. କୁତସ୍ତେ ଭଗବାନ ଦର୍ଶନାତ୍, ଆଉ ଯିଏ ଭଗବାନଙ୍କୁ ଦର୍ଶନ କରିବ ତାଙ୍କ କଥା ଆଉ କ'ଣ କହିବା. ତେଣୁ ଆଜି କୁବ୍ଜା ଭଗବାନଙ୍କୁ ଦର୍ଶନ କରୁଛନ୍ତି ଏବଂ ଭଗବାନଙ୍କୁ ସେବା କରିଛନ୍ତି, ତାଙ୍କୁ ଅଙ୍ଗରାଗ ପ୍ରଦାନ କରିଛନ୍ତି. କୃଷ୍ଣ ବଳରାମ ଏଭଳି ସଜେଇ ଦେଇଛନ୍ତି, କିଏ କୃଷ୍ଣ କିଏ ବଳରାମ ଜାଣି ହେବ ନାହିଁ. କୃଷ୍ଣଙ୍କୁ ବଳରାମ କରିଦେଇଛନ୍ତି, ବଳରାମକୁ କୃଷ୍ଣ କରିଦେଇଛନ୍ତି, ଏଭଳି ଅଙ୍ଗରାଗ ପ୍ରଦାନ କରିଛନ୍ତି. ତେଣୁ ଭଗବାନ ତା ଉପରେ ପ୍ରସନ୍ନ ହେଇ, ପ୍ରସନ୍ନ ସେ କୁହାଯାଏ ସେ ହେଉଛନ୍ତି ଭୂମି ଦେବୀ. ଭୂମି ଉପରେ ଭାର ହେଉଛି ଏଇ ପାପର ଭାର, ତେଣୁ ତିନି ସ୍ଥାନରେ ତାଙ୍କ ବକ୍ରତା ଥିଲା. ଭଗବାନ କିନ୍ତୁ ତୀବ୍ରକ୍ର ହେଇକି ରହିଛନ୍ତି, ଏପର୍ଯ୍ୟନ୍ତ ସିଏ ସିଧା ହେଇପାରୁନାହାନ୍ତି, କିନ୍ତୁ କୁବ୍ଜାକୁ ତ୍ରିବକ୍ରାରୁ ତାକୁ ସିଧା କରିଦେଲେ. ତେଣୁ ଏଇ ପାପର ଭାର ଭଗବାନ ଏଇ ଯେଉଁ କୁବ୍ଜାକୁ ସିଧା କଲେ, ତା'ର ଅର୍ଥ ହେଉଛି, ତା'ର ତତ୍ତ୍ୱ ହେଉଛି, ଭଗବାନ ଭୂମିର ଭାରକୁ ଅପହରଣ କରିବେ. ଭୂମିର ଭାର ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ ଅଭ୍ୟୁଥାନମ ଧର୍ମସ୍ୟ ତଦାତ୍ମାନ ସୁଜାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ. ଭଗବାନ ଧର୍ମ ସ୍ଥାପନ କରିବେ, ଯେଉଁ ଦୁଷ୍କୃତମାନଙ୍କୁ ବିନାଶ କରିବେ, ବିନାଶ କରି ମଧ୍ୟ ତାଙ୍କ ପ୍ରତି ନିଷ୍ଠୁରତା ଆଚରଣ ହେଉନାହିଁ, ବରଂ ତାଙ୍କ ପ୍ରତି କୃପା କରାଯାଉଛି. ଯେଉଁଭଳି ଭାବରେ ଉଦ୍ଧବ କହିଥିଲେ ବିଦୁରଙ୍କୁ, ଅହୋ ବକି ଯଂ ସ୍ତନ କାଳକୂଟଂ, ବକି ଯିଏକି ସ୍ତନରେ କାଳକୂଟ ବିଷ ବୋଳିକି ଆଣିଥିଲା, ଆସିଥିଲା ଭଗବାନଙ୍କୁ ହତ୍ୟା କରିବା ପାଇଁ. ଭଗବାନ ଯେତେବେଳେ 6 ଦିନ ରହିଥିଲେ, କିନ୍ତୁ ଭଗବାନ ତାଙ୍କୁ ମାଆଙ୍କର ଗତି ପ୍ରଦାନ କରିଥିଲେ. ତେଣୁ ଭଗବାନ ଏ ଭୂମିର ବାହାରକୁ ଅପହରଣ କରିବେ, ଏ ତତ୍ତ୍ୱକୁ ପ୍ରକାଶ କରୁଛନ୍ତି. ତିନି ସ୍ଥାନରେ ଯେଉଁ ବକ୍ର ଥିଲେ, ତ୍ରିବକ୍ରା ବା ଶୈରେନ୍ଦ୍ରୀ, ସିଏ ଆଜି ସିଧା ହୋଇଗଲେ, ବହୁତ ସୁନ୍ଦରରେ ପରିଣତ ହୋଇଗଲେ, ଏ କଥା ଆମେ ଆଲୋଚନା କରିଥିଲେ। ତେଣୁ ବର୍ତ୍ତମାନ ଏଠି କୁହାଯାଉଛି 13 ଶ୍ଳୋକରୁ କହୁଛନ୍ତି ଭଗବାନ ଯେ ବିସୃଜ୍ୟ ମାଧ୍ୱା ବାଣ୍ୟାଂ ବାଣ୍ୟାଂ ତାଂ ବ୍ରହ୍ମନ୍ ମାର୍ଗେ ବଣିଂ ପଥେଇ ନାନୁପା ଉପାୟନ ତାମ୍ବୁଳ ସ୍ରଗନ୍ଧେଇ ଅଗ୍ରଜୋ ଅଗ୍ରଜୋ ଅର୍ଚିତ। ଭଗବାନଙ୍କୁ ସମସ୍ତେ ବର୍ତ୍ତମାନ ଯେଉଁ କୁବ୍ଜାରୁ ଭଗବାନ ଏଇଭଳି ଭାବେ ରାଜରାସ୍ତାରେ ଚାଲୁଛନ୍ତି, 41 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ପ୍ରଥମେ ଭଗବାନ ରଜକ ଯେଉଁ ରଙ୍ଗକାର ରଜକକୁ ଯେଉଁ ବସ୍ତ୍ର ମାଗିଥିଲେ ଭଗବାନ, ସେତେବେଳେ ସେ ବହୁତ ପ୍ରକାର ଅପମାନ ସୂଚକ କଥା କହିଥିଲେ ରଜକ, ତେଣୁ ଭଗବାନ ତାଙ୍କର କରାଗ୍ରରେ ତା'ର ଶିରଚ୍ଛେଦନ କରିଥିଲେ। ତେଣୁ ସେ ବସ୍ତ୍ରକୁ ପରିଧାନ କରିଥିଲେ, ସେ ବସ୍ତ୍ର ପରିଧାନ କରି ଜଣେ ତନ୍ତୁବାୟ ପାଖକୁ ଯାଇଥିଲେ, ଯିଏକି ସେ ବସ୍ତ୍ରକୁ ସୁନ୍ଦର ଭାବରେ ତାଙ୍କ ପ୍ରତି ଠିକ୍ କରିଦେଇଥିଲେ, ସୁନ୍ଦର ଭାବରେ ତାକୁ ସଜେଇ ଦେଇଥିଲେ ବସ୍ତ୍ରରେ ଭଗବାନଙ୍କୁ। ଏବଂ ମାଳାକାର ଜଣେ ଭଗବାନଙ୍କୁ ମାଳା ପ୍ରଦାନ କରିଥିଲେ। ଏବଂ ତାପରେ ଏ କୁବ୍ଜା ଯେଉଁ ରହିଛି, କୁବ୍ଜା ଭଗବାନଙ୍କୁ ସୁନ୍ଦର ଅଙ୍ଗରାଗ ପ୍ରଦାନ କରିଥିଲେ। ବର୍ତ୍ତମାନ ଏଇ ଶ୍ଳୋକ 42 ଅଧ୍ୟାୟରେ କୁହାଯାଉଛି, କୁବ୍ଜା ଅଙ୍ଗରାଗ ପ୍ରଦାନ କଲା ପରେ ଭଗବାନ ପୁଣି ଚାଲିଛନ୍ତି, ସେ ମଥୁରା ରାସ୍ତାରେ ଯାଉଛନ୍ତି। କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ କରନ୍ତି ମଥୁରା ଗମନ ଦାଣ୍ଡେ ଦେଖ ସଂଗାତ। ଏଇଭଳି ଭାବରେ ଭଗବାନ ମଥୁରା ଗମନ କରୁଛନ୍ତି। ତେଣୁ ବର୍ତ୍ତମାନ ଏଠି କୁହାଯାଉଛି ବିସୃଜ୍ୟ ମାଧ୍ୱା ବାଣ୍ୟାଂ ତାଂ, ଯେତେବେଳେ କୁବ୍ଜା ଏଭଳି ଭାବରେ ସୁନ୍ଦରୀରେ ପରିଣତ ହୋଇଗଲା, ସେ ଭଗବାନ ପ୍ରତି ଆକର୍ଷିତ ହୋଇ ଭଗବାନଙ୍କୁ ତାଙ୍କର ଯେଉଁ ଉତ୍ତରୀ ରହିଛି ସେ ଉତ୍ତରୀ ରହିକି ଆକର୍ଷଣ କରିଥିଲା, କହିଲା ଆମେ ଆମେ ମିଶିକିରି ଯିବା, ଆମ ଗୃହକୁ ଯିବା ପ୍ରଥମେ, ଏଇଭଳି ଭାବରେ ଯେତେବେଳେ କହିଥିଲା, ସେ କହିଥିଲେ ପ୍ରଗୃହ ଉତ୍ତରୀୟ ମାକୃଷ୍ୟ ସ୍ମୟନ୍ତି ଜାତ ହୃଚ୍ଛା ଏହି ବୀର ଗୃହଂ ଯାମ, ଏ ବୀର ଆମେ ଗୃହକୁ ଯିବା, ଆମର ଗୃହକୁ ଯିବା ପ୍ରଥମେ। କିନ୍ତୁ ଭଗବାନ ତାଙ୍କୁ ଆଶ୍ୱାସନା ଦେଇ ସେ କହିଲେ ମୁଁ ଯିବି, ଏଷ୍ୟାମି ତେ ଗୃହଂ ଶୁଭ୍ରୁ, ଏ ସୁନ୍ଦର ନୟନୀ ତୁମର ଗୃହକୁ ଆମେ ଯିବୁ, ପରେ ଯିବୁ, ଆମର କାର୍ଯ୍ୟ ସରିଲା ପରେ, ସାଧିତ ଅର୍ଥ ଗୃହାଣାଂ, ଆମର କାର୍ଯ୍ୟ ସରିଲା ପରେ ଆମେ ଯିବୁ। ଏଇଭଳି ଭାବରେ କହି ଭଗବାନ ଯେତେବେଳେ ଆସୁଛନ୍ତି, ବର୍ତ୍ତମାନ କହି ବିସୃଜ୍ୟ ମାଧ୍ୱା ବାଣ୍ୟାଂ, ବର୍ତ୍ତମାନ ତାଙ୍କୁ ତ୍ୟାଗ କରି କୁବୁଜାକୁ ତ୍ୟାଗ କରି ବିସୃଜ୍ୟ ତାଙ୍କୁ ତ୍ୟାଗ ମାଧ୍ୱା ବାଣ୍ୟାଂ, ମାଧ୍ୱାଙ୍କ ବାଣ୍ୟାଂ କହିଲେ ବହୁତ ସୁନ୍ଦର ବାଣୀରେ ଭଗବାନ କଥା କହିଲେ, ମାଧ୍ୱା ବାଣ୍ୟାଂ ବିସୃଜ୍ୟ ମାଧ୍ୱା ବାଣ୍ୟାଂ, ତାପରେ ତାଂ ବ୍ରଜନ୍ ମାର୍ଗେ ବଣିକ ପଠେଇ, ବଣିକମାନେ ଆସିଗଲେ ବ୍ୟବସାୟୀ ଗୋଷ୍ଠୀ ବୈଶ୍ୟମାନେ, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଏ ଚାରି ବର୍ଣ୍ଣ ଯେଉଁ ରହିଛନ୍ତି ଭଗବାନ କହୁଛନ୍ତି ଏମାନେ ଚତୁର୍ବର୍ଣ୍ଣ ମହାସୃଷ୍ଟମ ଗୁଣକର୍ମ ବିଭାଗ ସହ ଭଗବାନ ଏମାନଙ୍କୁ ସୃଷ୍ଟି କରିଛନ୍ତି, ସତ୍ତ୍ୱ ରଜତମ ଏ ତିନି ଗୁଣର ପ୍ରଭାବରେ ସେମାନେ କିଏ ସତ୍ୱଗୁଣ ପ୍ରଭାବରେ ବୈଶ୍ୟ ହେଉଛନ୍ତି, କିଏ ରଜଗୁଣ ପ୍ରଭାବରେ କ୍ଷତ୍ରିୟ ହେଉଛନ୍ତି, କିଏ ତମଗୁଣ ପ୍ରଭାବରେ ରଜତମ ଗୁଣ ମିଶ୍ରିତ ପ୍ରଭାବରେ ବୈଶ୍ୟ ହେଉଛନ୍ତି, କିଏ ତମଗୁଣ ପ୍ରଭାବରେ ଶୂଦ୍ର ହେଉଛନ୍ତି। ତେଣୁ ଏଇଭଳି ଭାବରେ ଯଦି ବର୍ଣ୍ଣା ବିଷ୍ଣୁ ପୁରାଣରେ କହିଛନ୍ତି, ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ରାୟ ରାମାନଙ୍କୁ ପଚାରିଥିଲେ ଯେ ଯେ ସାଧ୍ୟ ସାଧନ ବିଷୟରେ ପ୍ରଶ୍ନ ପଚାରିଥିଲେ, ତେଣୁ ରାୟ ରାମାନନ୍ଦ ପ୍ରଥମେ ବିଷ୍ଣୁ ପୁରାଣରୁ ଏହି ଶ୍ଳୋକଟି କହିଥିଲେ, ସେ କହିଥିଲେ ବର୍ଣ୍ଣାଶ୍ରମ ଚାର ଭତ୍ତା ପୁରୁଷେଣ ପର ପୁମାନ ବିଷ୍ଣୁ ଆରାଧତେ ପନ୍ଥା ନାନ୍ୟତତ୍ତ୍ୱସ କାରଣ। ବର୍ଣ୍ଣାଶ୍ରମ ଯେଉଁ ବ୍ୟବସ୍ଥା ରହିଛି ଏ ସମାଜରେ, ଏ ସମାଜରେ ବର୍ଣ୍ଣାଶ୍ରମ ବ୍ୟବସ୍ଥା କାହିଁକି ରହିଛି ନା ଭଗବାନଙ୍କର ଆରାଧନା କରିବା ପାଇଁ। ବର୍ଣ୍ଣାଶ୍ରମ ଚାର ଭତ୍ତା, ଚାରି ବର୍ଣ୍ଣ, ଚାରି ଆଶ୍ରମ ରହିଛି, ପୁରୁଷେଣ ପର ପୁମାନ ପରମ ପୁରୁଷ ଭଗବାନଙ୍କର ବିଷ୍ଣୁଙ୍କର ଆରାଧନା ପାଇଁ ଉଦ୍ଦିଷ୍ଟ ହୋଇଛି। ନାନ୍ୟତତ୍ତ୍ୱସ କାରଣ, ଭଗବାନଙ୍କର ଆଉ ଅନ୍ୟ କୌଣସି ଉପାୟ ନାହିଁ, ତୋଷ କରିହେବ ନାହିଁ, ବିଷ୍ଣୁ ପୁରାଣରେ ଶ୍ଳୋକଟି ରହିଛି। ତେଣୁ କିନ୍ତୁ ମହାପ୍ରଭୁ କହିଲେ ନା, ଏ ବର୍ତ୍ତମାନ କଳିଯୁଗ ପାଇଁ ସେଟା ନୁହଁ, ଏଇଭଳି ଭାବରେ ସେ ସବୁ ଆଲୋଚନା ରହିଛି। କିନ୍ତୁ ଏଇ ସମାଜରେ ଏଇଭଳି ଭାବରେ ଚାରି ଶ୍ରେଣୀର ବ୍ୟକ୍ତି ଥିଲେ, ଏବଂ ଚାରି ଶ୍ରେଣୀରୁ ଯେଉଁମାନେ ଅଧମ ନୀଚ ସ୍ତରରେ ରହିଛନ୍ତି ସେମାନଙ୍କୁ ଚାଣ୍ଡାଳ ବୋଲି କୁହାଯାଏ। ସେମାନେ ବର୍ଣ୍ଣାଶ୍ରମ ଧର୍ମରେ ନଥାନ୍ତି, ସେମାନେ ଆହୁରି ନିମ୍ନ ସ୍ତରରେ ଥାଆନ୍ତି। ଚଣ୍ଡାଳ ସ୍ୱପଚୋ ବୋଲି କଥା ତାଙ୍କ କଥା ରହିଛି। ତେଣୁ ଭଗବାନ ଏଇଭଳି ଭାବରେ ତାଂ ମାଧୁଆ ବାଣ୍ୟାଂ ବିସୃଜ୍ୟ ବହୁତ ସୁନ୍ଦର ଭାବରେ କଥା କହି ବଣିଙ୍କ ପଥେଇ ବ୍ରଜନ ମାର୍ଗେ ବର୍ତ୍ତମାନ ବଣିକ ବଣିକମାନେ ସବୁ ରହିଛନ୍ତି, ବ୍ୟବସାୟୀ ଗୋଷ୍ଠୀ ବୈଶ୍ୟମାନେ କୁହାଯାଏ। ଲକ୍ଷ୍ମୀ ବାଣିଜ୍ୟ ବସତି ଲକ୍ଷ୍ମୀ ବୋଲି କୁହାଯାଏ, ଯେଉଁମାନେ ବାଣିଜ୍ୟ କରନ୍ତି। କୃଷି ଗୋରକ୍ଷା ବାଣିଜ୍ୟମ ଏ ବୈଶ୍ୟକର୍ମ ସ୍ୱଭାବଜମ, ଏ ବୈଶ୍ୟର କର୍ମ କୃଷି କୃଷି ଗୋରକ୍ଷା, ଗୋରକ୍ଷା ହେଉଛି ମୁଖ୍ୟ ଉଦ୍ଦେଶ୍ୟ, ବୈଶ୍ୟର ଉଦ୍ଦେଶ୍ୟ ହେଉଛି ଗୋରକ୍ଷା କରିବେ। 20 ଲକ୍ଷ ପଶୁ ଅଛନ୍ତି ନା, 20 ଲକ୍ଷ ପଶୁ ଅଛନ୍ତି, କ'ଣ ଜଳଜା 9 ଲକ୍ଷାଣି, ସ୍ଥାବରା 20 ଲକ୍ଷତି, 30 ଲକ୍ଷାଣି ପଶବ, 30 ଲକ୍ଷ ପଶୁ ରହିଛନ୍ତି। ଏବଂ ତା କେତେ ଆକ୍ଚୁଆଲି 30 ନା କେତେ ଯେଉଁ କୁହାଯାଇଛି ଜଳଜା 9 ଲକ୍ଷ, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି ଜଳଜା 9 ଲକ୍ଷାଣି, ଜଳଜୀବ 9 ଲକ୍ଷ ପ୍ରକାର, ସ୍ଥାବରା 20 ଲକ୍ଷତି, ଗଛଲତା ଇତ୍ୟାଦି ଯିଏ ଗୋଟିଏ ସ୍ଥାନରେ ରହନ୍ତି ସେମାନେ ହେଉଛନ୍ତି 20 ଲକ୍ଷ ପ୍ରକାର। ତାପରେ କୃମେୟ ରୁଦ୍ର ସଂଖ୍ୟକ, ଛୋଟ ଛୋଟ କୃମି ଏମାନେ ସବୁ 11 ଲକ୍ଷ ପ୍ରକାର ଅଛନ୍ତି। ତାପରେ ପକ୍ଷୀଣାମ 10 ଲକ୍ଷାଣି, ପଶବ 30 ଲକ୍ଷକ, 80 ଲକ୍ଷ ହେଉଛି ନା, ଆଉ ମନୁଷ୍ୟ 4 ଲକ୍ଷ ଆଉ। ତେଣୁ ଏଇଭଳି ଭାବରେ ଯେଉଁ ରହିଛନ୍ତି ଗୋରକ୍ଷା ଭଗବାନ, ଏତେ ଗାଭୀ ପଶୁ ଅଛନ୍ତି କିନ୍ତୁ ଭଗବାନ ଗୋରକ୍ଷା ପାଇଁ କହିଛନ୍ତି ଗୋରକ୍ଷା। ବଣିକର ଇଏ ଯେଉଁ ବୈଶ୍ୟର କର୍ମ ହେଉଛି ଏଇଟା ହେଉଛି ବାଣିଜ୍ୟ କରିବେ। ତେଣୁ ବାଣିଜ୍ୟ ଯେଉଁ ତୁମର ବର୍ତ୍ତମାନ ଯେଉଁ ଭଗବାନ ଯାଉଛନ୍ତି ଯେଉଁ ସ୍ଥାନରେ, ସେ ସ୍ଥାନରେ ସବୁ ବୈଶ୍ୟମାନେ ସବୁ ରହିଛନ୍ତି। ତେଣୁ ସେମାନେ ବଣିକ ପଥେଇ ବାଣିଜ୍ୟ, ସେମାନେ ବଣିକମାନେ ସବୁ ଆସି ଭଗବାନଙ୍କୁ ସ୍ୱାଗତ କରୁଛନ୍ତି। ବ୍ରଜନ ମାର୍ଗେ ଭଗବାନ ଯେତେବେଳେ ଯାଉଛନ୍ତି ସେ ରାସ୍ତାରେ ବଣିକମାନେ ତାଙ୍କୁ ସ୍ୱାଗତ କରୁଛନ୍ତି, ନାନା ଉପାୟନା ସବୁ ବିଭିନ୍ନ ପ୍ରକାର ସବୁ ପ୍ରଦାନ କରୁଛନ୍ତି, ଉପହାର ପ୍ରଦାନ କରୁଛନ୍ତି। ଇଏ ହେଉଛି ପ୍ରେମର ଲକ୍ଷଣ, ପ୍ରୀତିର ଲକ୍ଷଣ, 6 ପ୍ରକାର ରହିଛି ପ୍ରୀତିର ଲକ୍ଷଣ। କ'ଣ ଦଦାତି ପ୍ରତିଗୃହାତି ଗୁହ୍ୟମ ଆଖ୍ୟାତି ପୃଚ୍ଛତି ଭୁଙ୍କ୍ତେ ଭୋଜୟତି ସହିତ ଷଡ଼ବିଧା ପ୍ରୀତି ଲକ୍ଷଣ, ଉପଦେଶାମୃତରେ ଏଇଟା କୁହାଯାଇଛି। ଆମର ରୂପ ଗୋସ୍ୱାମୀ କହିଛନ୍ତି ଆମେ କିଛି ଖାଦ୍ୟ ଗ୍ରହଣ କରୁଛୁ, ଭଗବାନ କିଛି ଖାଦ୍ୟ ପ୍ରଦାନ କରାଯାଏ, ଆମେ ଭଗବାନ ଲଗେଇଲେ ଭଗବାନଙ୍କୁ ସେଇଟା ପ୍ରସାଦ ହେଇ ଆମେ ପ୍ରାପ୍ତ ହେଇଗଲେ। ଭୁଙ୍କ୍ତେ ଭୋଜୟତେ ଦଦାତି ବା ଅନ୍ୟ କିଛି ଆମେ ଭଗବାନ ପ୍ରଦାନ କଲେ ସିଏ ମଧ୍ୟ ଆମକୁ କିଛି ପ୍ରଦାନ କରିବେ, ଏ ପ୍ରୀତିର ଲକ୍ଷଣ। ଗୁହ୍ୟମ ଆଖ୍ୟାତି ପୃଚ୍ଛତି ଆମେ କିଛି ଆମର ଗୋପନୀୟ କଥା ଭଗବାନଙ୍କୁ ଅର୍ପଣ କଲେ ବା ଆମେ ଯାହାକୁ ଭଲ ପାଉଛେ ତାକୁ କହୁଛେ, ସିଏ ମଧ୍ୟ ଆମକୁ କିଛି କଥା କହୁଛନ୍ତି। ଏଇଭଳି ଭାବରେ 6 ପ୍ରକାର ପ୍ରୀତିର ଲକ୍ଷଣ ରହିଛି। ତେଣୁ ବଣିକମାନେ ଏମାନେ ସବୁ ଭଗବାନଙ୍କୁ ବିଭିନ୍ନ ପ୍ରକାର ଉପହାର ପ୍ରଦାନ କରୁଛନ୍ତି, ବିଭିନ୍ନ ପ୍ରକାର ଯେଉଁ ଉପହାର ପ୍ରଦାନ କରୁଛନ୍ତି ତା ଦେହରେ ବିଶେଷ ଭାବରେ କୁହାଯାଇଛି ଯେ କ'ଣ ଦେଉଛନ୍ତି, ନାନା ଉପାୟନ ତାମ୍ବୁଳ ସ୍ରଗ୍ ଗନ୍ଧେଇ, ତାମ୍ବୁଳ କହିଲେ ପାନ ଯେଉଁ କୁହାଯାଉଛି ତାମ୍ବୁଳ, ଏବଂ ସ୍ରଗ୍ ସ୍ରଗ୍ ହେଉଛି ମାଳା, ସବୁ ଫୁଲମାଳା ସବୁ ପ୍ରଦାନ କରୁଛନ୍ତି। ଗନ୍ଧେଇ ଚନ୍ଦନ ଇତ୍ୟାଦି ବିଭିନ୍ନ ପ୍ରକାର ଗନ୍ଧ ଅତର ଇତ୍ୟାଦି ପ୍ରଦାନ କରୁଛନ୍ତି। ସାଗ୍ରଜୋ ଅର୍ଚିତ, ଭଗବାନ ତାଙ୍କର ଭାଇ ବଡ଼ ଭାଇ ବଳରାମଙ୍କ ସହିତ ଯାଉଛନ୍ତି। ତେଣୁ ବଣିକମାନେ ବଣିକ ପଥରେ ଯେତେବେଳେ ଭଗବାନ ଆସି ପହଞ୍ଚିଗଲେ ତାଙ୍କୁ କୃପା କରୁଛନ୍ତି, ଏ ଭଗବାନ କୃପା। ଭଗବାନଙ୍କର ଭୌତିକ ଜଗତକୁ ଆସିବାର ଆବଶ୍ୟକତା ନାହିଁ, କିନ୍ତୁ ଭଗବାନ କୃପା କରି ଆସୁଛନ୍ତି ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ। ସେଥିପାଇଁ କୁହାଯାଇଛି ଆମେ ଭଗବାନ ଭୁଲି ଯାଇଛୁ, କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି, ଭଗବାନ ସବୁବେଳେ ଆମ ହୃଦୟ ଭିତରେ ରହିଛନ୍ତି। ଆମେ କେମିତି ଏ କଷ୍ଟରୁ ମୁକ୍ତି ପାଇବା, ଭୌତିକ ଜଗତରୁ ଦୁଃଖରୁ ମୁକ୍ତି ହେବା, ସେଥିପାଇଁ ଭଗବାନ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, କିନ୍ତୁ ତଥାପି ଆମେ ସେ ଗ୍ରହଣ କରୁନାହିଁ, ଏ ଆମେ ହତଭାଗା। ତେଣୁ ଭଗବାନ ଯଦି କୃପା କରି ଯେଉଁ ଦର୍ଶନ ଦେଉଛନ୍ତି ବଣିକମାନଙ୍କୁ, ସେମାନେ କ'ଣ ସେମାନେ ବହୁତ କୃତାର୍ଥ ହୋଇଯାଉଛନ୍ତି। ତେଣୁ ଭଗବାନ କିଛି ଉପହାର ପ୍ରଦାନ କରୁଛନ୍ତି, କିଏ ତାମ୍ବୁଳ ପ୍ରଦାନ, ବିଶେଷ ଭାବରେ ଆମର ଜଣେ ଆଚାର୍ଯ୍ୟ କହିଛନ୍ତି ବିଶେଷ ଭାବରେ ତାମ୍ବୁଳ ବିଶେଷ ବହୁତ ପ୍ରଦାନ କରାଯାଇଥିଲା ଭଗବାନଙ୍କୁ। ତେଣୁ ଶ୍ରାବକ ମଧ୍ୟ ମାଳା ସବୁ ମାଳାକାର ମଧ୍ୟ ମାଳା ଦେଇଥିଲେ ଭଗବାନଙ୍କୁ, ଅନ୍ୟମାନେ ସବୁ ମଧ୍ୟ ମାଳା ଦେଉଛନ୍ତି, ଏବଂ ଗନ୍ଧେଇ ବିଭିନ୍ନ ପ୍ରକାର ଅତର ସୁଗନ୍ଧରେ ଭଗବାନଙ୍କୁ ଚର୍ଚ୍ଚିତ କରୁଛନ୍ତି, ଏହିଭଳି ଭାବରେ ଅଗ୍ରଜଙ୍କ ସହିତ ଅର୍ଚ୍ଚନା କରୁଛନ୍ତି। ତେଣୁ ଶ୍ରୀଦର୍ଶନ ଭାବାର୍ଥ ଦୀପିକାରେ କହୁଛନ୍ତି, ମଥୁରାୟା ଗିରା ମଧୁରାୟା ଗିରା ତାଂ ପ୍ରସ୍ଥାୟ। ତେଣୁ କୁବୁଜାକୁ ବହୁତ ସୁନ୍ଦର ଭାବରେ ଆଶ୍ୱାସନ ଦେଇ ମଧୁର ବାକ୍ୟ, ଭଗବାନ ଗିରା ହେଉଛି ମଧୁରାୟା ଗିରା, ମଧୁରାୟା ଗିରା ବଲ୍ଗୁ ବାକୟା ବୁଦ୍ଧ ମନୁ ଗୟା ପୁଷ୍କରେ କ୍ଷଣମ। ଗୋପୀମାନେ ଗୋପୀ ଗୀତରେ ଏଇଟା କହୁଛନ୍ତି, ଭଗବାନ ଯେତେବେଳେ ଅଦର୍ଶନ ହୋଇଗଲେ ସେତେବେଳେ ଗୋପୀମାନେ ଏହିଭଳି ଭାବରେ କହୁଛନ୍ତି, ଭଗବାନ କେତେ ସୁନ୍ଦର ବଚନ। ଯେଉଁ ବଚନକୁ ଶୁଣି ଅର୍ଜୁନ ଯେତେବେଳେ କହୁଥିଲେ, ଭଗବାନ ଅର୍ଜୁନକୁ କହୁଥିଲେ ମହାଭାରତ ଯୁଦ୍ଧରେ କୁରୁକ୍ଷେତ୍ର ଯୁଦ୍ଧରେ, ସେତେବେଳେ ସଞ୍ଜୟ କହିଲେ, ହେ ଧୃତରାଷ୍ଟ୍ର ମହାରାଜ, ମୁଁ ଯେଉଁ ଭଗବାନ କଥା ଶୁଣିଲି, ଇତି ଇତି ଅହମ୍ ବାସୁଦେବସ୍ୟ ପାର୍ଥସ୍ୟ ମହାତ୍ମନ ସମ୍ବାଦ ମେ ମତ୍ସ୍ୟ ଅଦ୍ଭୁତ ବ୍ରହ୍ମର୍ଷଣ ବ୍ୟାସ ପ୍ରସାଦାତ୍ ସୁତବାନ ଏତଦ୍ ଗୁହ୍ୟମ ଅହମ୍ ପରମ ଯୋଗଂ ଯୋଗସ୍ୱରାତ୍ ସାକ୍ଷାତ କଥ୍ୟସ୍ୟମ ରାଜନ। ମୁଁ ଯେଉଁ ଶ୍ରବଣ କରୁ ସ୍ମରଣ କରୁଛି ଭଗବାନ କଥା, ମୋତେ ବହୁତ ଆନନ୍ଦିତ ହୋଇଯାଉଛି, ହୁସିଆନ ମୁଁ ବହୁତ ଆନନ୍ଦିତ ହୋଇଯାଉଛି। କେତେ ସୁନ୍ଦର କଥା ଭଗବାନଙ୍କର, ମଧୁରାୟ ଗିରା। ଗୋପୀମାନେ ମଧ୍ୟ ସେଇଭଳି ଭାବରେ ଭଗବାନଙ୍କ ଦର୍ଶନରେ ଭଗବାନଙ୍କୁ ସେ ଗୋପୀ ଗୀତରେ ସେଇଟା କହୁଛି, ମଧୁରାୟା ଗିରା ବଲ୍ଗୁ ବାକୟା ବୁଦ୍ଧ ମନୋ ଗୟା ପୁଷ୍କରେ କ୍ଷଣମ ବିଧି କରି ରିମା ବୀର ମୁହ୍ୟତି ଅଧର ସୁଧୁନା ପାୟସ୍ୱନ। ଏ ଚାରୋଟି ପ୍ରାର୍ଥନା ରହିଛି ଭଗବାନ ପାଇଁ, ଗୋପୀମାନେ ପ୍ରାର୍ଥନା କରିଛନ୍ତି, 5, 6, 7, 8 ଚାରୋଟି ପ୍ରାର୍ଥନା। ଏଥିରେ କହୁଛନ୍ତି ପ୍ରଭୁ, ହେ କାନ୍ତ, ହେ ପ୍ରିୟ, ତୁମର ଯେଉଁ କଥା ବହୁତ ସୁନ୍ଦର ମଧୁରା ଗିରା, ବହୁତ ମଧୁର କଥା। ଭଗବାନ ହେଉଛନ୍ତି ମଧୁର, ମଧୁରାଧିପତେ ରଖିଳଂ ମଧୁରମ, ଭଗବାନଙ୍କୁ ସବୁକିଛି ମଧୁର। ହସିତଂ ମଧୁରଂ ଚଳିତଂ ମଧୁରମ ମଧୁରାଧିପତେ ରଖିଳ, ଭଗବାନଙ୍କର ସବୁକିଛି ମଧୁର। ତେଣୁ ତାଙ୍କର ବଚନ ମଧ୍ୟ ମଧୁର, ମଧୁରୟା ଗିରା ବର୍ଗୁ ବାକ୍ୟା, ବାକ୍ୟ ଯେଉଁ କଥା କହୁଛନ୍ତି ବହୁତ ସୁନ୍ଦର କଥା, ଅମୃତପୂର୍ଣ୍ଣ କଥା। ନହତାନି ପୁଷା ଅମୃତାୟନାନି, ଭଗବାନଙ୍କ କଥା ହେଉଛି ଅମୃତ, କିନ୍ତୁ ତାକୁ ଯେଉଁମାନେ ନ ଶୁଣିବେ ସେମାନେ ଭଗବାନ କୃପାରୁ ବଞ୍ଚିତ ହେବେ। ତେଣୁ ବର୍ଗୁ ବାକ୍ୟ ବୁଦ୍ଧ ମନ ଗୟା, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ତାଙ୍କର ମନକୁ ଆକର୍ଷଣ କରିବେ ଏ ଭଗବାନ କଥା ସବୁ। ପୁଷ୍କରେ କ୍ଷୀଣ, ଭଗବାନ କେତେ ସୁନ୍ଦର ଚାହାଣୀ ରହିଛି ପଦ୍ମଲୋଚନ ସେ ଭଗବାନଙ୍କର, ପୁଷ୍କରେ କ୍ଷୀଣ ବିଧି କରି ରେମା ବୀର ପ୍ରଭୁ, ଆମେ ଆପଣଙ୍କର ବିଧି କରି, ଆମେ ଆପଣଙ୍କର ସେବକୀ ବା ଆମେ ଆପଣଙ୍କର ସେବକ ବା ସେବକୀ, ତେଣୁ ଆମେ ଆପଣଙ୍କ ବିରହରେ ଆମେ ମୋହ ହୋଇଯାଉଛୁ, ବୀର ମୁହତି ଅଧର ସିଧୁନା ପାୟ ସ୍ୱନ, ଆପଣଙ୍କର ଯେଉଁ ଅଧର ସିଧା ରହିଛି, ଅଧରାମୃତ ରହିଛି, ଏଇଟାକୁ ଆମକୁ ପାନ କରାନ୍ତୁ। ଇଏ ଗୋଟେ ପ୍ରାର୍ଥନା, ଚାରୋଟି ପ୍ରାର୍ଥନା ରହିଛି ଏଥିରେ। ଯାହା ବି ହଉ, ଏଠି ମଧ୍ୟ ସେ କଥା କହୁଛନ୍ତି, ମଧୁରାୟ ଗିରା ଯେଉଁ କୁବ୍ଜା ଶୁଣିଲା କଥା, ଭଗବାନ କଥା ବହୁତ ମଧୁର ଲାଗିଲା, ମଧୁର ଲାଗିଲା ମଧୁରାୟ ଗିରା ତାଂ ପ୍ରସ୍ଥାୟ, ତେଣୁ ସେଠୁ ଭଗବାନ ଆଗକୁ ଯାଉଛନ୍ତି, ବ୍ରଜନ ଆଗକୁ ଯାଉଛନ୍ତି, ଚାଲିକି ଯାଉଛନ୍ତି, ମଥୁରାର ଦାଣ୍ଡରେ ଚାଲିକି ଯାଉଛନ୍ତି। ବଣିକ ପଥେଇ ବଣିକ ଭି ଅର୍ଚିତ, ବଣିକ ପଥରେ ଯେତେବେଳେ ଆସିଗଲେ ବଣିକମାନେ ସବୁ ଅର୍ଚ୍ଚନା କରୁଛନ୍ତି। ତେଣୁ ଏଇଭଳି ଭାବରେ କିଭଳି ଅର୍ଚ୍ଚନା କଲେ ନା, ପ୍ରଥମେ ତାଙ୍କୁ ପ୍ରଦାନ କଲେ ତାମ୍ବୁଳ, ତାପରେ ଶ୍ରଗ, ତାପରେ ଗନ୍ଧ, ଏଭଳି ଭାବରେ ଆହୁରି କିଛି ଅନେକ ଉପହାର ସବୁ ଦିଆଯାଇଛି। କିଏ କ'ଣ ସବୁ ଉପହାର ସବୁ ଦେଉଛନ୍ତି, ଜୁଏଲର ଯିଏ ସେସବୁ ବିଭିନ୍ନ ପ୍ରକାର ଜୁଏଲେରୀ ଦେଉଥିବ, ବହୁତ ମଥୁରାର ଆମେ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି, କେତେ ପ୍ରକାର ତାଙ୍କର ଐଶ୍ୱର୍ଯ୍ୟ ରହିଛି ମଥୁରାର, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯିଏ ଯେଉଁ ବିଜନେସ୍ କରୁଛନ୍ତି, କିଏ କ୍ଲଥ୍ ମର୍ଚାଣ୍ଟ ଥିବେ, ବସ୍ତ୍ର ବ୍ୟବସାୟୀ ଥିବେ, ସିଏ ମଧ୍ୟ ବସ୍ତ୍ର ପ୍ରଦାନ କରୁଥିବେ, ଏଭଳି ଭାବରେ ଅନେକ ବ୍ୟବସାୟୀମାନେ ସବୁ ଭଗବାନଙ୍କୁ ଆଜି ତାଙ୍କର ସୁଯୋଗ ମିଳିଲା ଭଗବାନ କିଛି ଉପହାର ପ୍ରଦାନ କରିବା ପାଇଁ। ତେଣୁ ଏହିଭଳି ଭାବରେ ଭଗବାନ ତାଙ୍କ ଦ୍ୱାରା ଅର୍ଚିତ ହୋଇକରି ଆଗକୁ ଯାଉଛନ୍ତି। ତାପରେ 14 ନମ୍ବର ଶ୍ଳୋକରେ କୁହାଯାଉଛି, ତତ୍ ଦର୍ଶନ ସ୍ମର କ୍ଷୋଭାତ୍ କ୍ଷୋଭାତ୍ ଆତ୍ମାନ ନାବିଦନ ସ୍ତ୍ରୀ ବିଶ୍ରସ୍ତ ବାସକଭର ବଳୟା ଲକ୍ଷ୍ୟ ମୂର୍ତ୍ତ୍ୟ। ଛାତ ଉପରେ ସବୁ ସ୍ତ୍ରୀଲୋକମାନେ, ଆ ପୂର୍ବ ବର୍ଣ୍ଣନା କରାଯାଇଛି, ସ୍ତ୍ରୀଲୋକମାନେ ଯେଉଁ ଆସୁଥିଲେ ଦର୍ଶନ କରିବା ପାଇଁ, କିଏ କିଭଳି ଭାବରେ ଆବେଗ ଭାବରେ ସବୁ ଆସୁଛନ୍ତି, ଭୁଲି ଯାଉଛନ୍ତି, ଦୁଇ ପାଦରେ ନୂପୁର ଲଗାଇବା ପାଇଁ ଭୁଲି ଯାଉଛନ୍ତି, ଗୋଟିଏ ପାଦରେ ନୂପୁର ଲଗାଇ ଚାଲି ଯାଇଛନ୍ତି, କିଏ ଦୁଇ ଆଖିରେ କଜଳ ନ ଲଗାଇ ଗୋଟିଏ ଆଖିରେ କଜଳ ଲଗାଇ ଯାଇଛନ୍ତି। ଏହିଭଳି ଭାବରେ ଗୋପୀମାନେ ଯେଉଁଭଳି ଭାବରେ ଆକର୍ଷିତ ହୋଇକି ଯାଇଥିଲେ ଭଗବାନଙ୍କ ବେଣୁଧ୍ୱନି ବେଣୁନାଦ ଶୁଣି, ଆଜି ମଥୁରାରେ ମଧ୍ୟ ଭଗବାନଙ୍କର ଯେଉଁ ଆସିବାର ସୂଚନା ପାଇ ଏଇ ଯେଉଁ କୋଳାହଳ ଶୁଣି ସେମାନେ ସବୁ ଯାଇ ଦର୍ଶନ କରୁଛନ୍ତି, ଛାତ ଉପରେ ଦର୍ଶନ କରୁଛନ୍ତି, ଭଗବାନଙ୍କୁ ପୁଷ୍ପ ନିବେଦନ କରୁଛନ୍ତି, ପୁଷ୍ପ ବର୍ଷଣ କରୁଛନ୍ତି। ଏସବୁ ଆଗରୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି କୁହାଯାଉଛି ସେ ସ୍ତ୍ରୀଲୋକମାନେ ମଧ୍ୟ, ବଣିକ ଲୋକମାନଙ୍କ ସ୍ତ୍ରୀଲୋକମାନେ ମଧ୍ୟ ସେମାନେ ଭଗବାନଙ୍କୁ ସିଧାସଳଖ ତାଙ୍କ ପାଖକୁ ଯାଇପାରୁନାହାନ୍ତି, ସେ ଛାତ ଉପରେ ଯାଇ ଭଗବାନ ଦର୍ଶନ କରୁଛନ୍ତି। ତେଣୁ ତତ୍ ଦର୍ଶନ ସ୍ମର କ୍ଷୋଭ ତତ୍ ଦର୍ଶନ ସ୍ମର କ୍ଷୋଭାତ୍, ଭଗବାନଙ୍କ ଦର୍ଶନ କରିବା ହେଉଛି କାମଦେବ, ଭଗବାନ ସେ ସ୍ୱୟଂ କାମଦେବ। ତେଣୁ ତାଙ୍କ ପ୍ରତି ସେ ଏତେ ଆକର୍ଷିତ ହୋଇଯାଇଛନ୍ତି, ଏ ଅଷ୍ଟସାତ୍ତ୍ୱିକ ଭାବର କଥା କୁହାଯାଉଛି। ତେଣୁ ସ୍ତ୍ରୀଲୋକମାନଙ୍କ ବିଶ୍ରସ୍ତ ବାସ, ତାଙ୍କର ବସ୍ତ୍ର ସବୁ ଶିଥିଳ ହୋଇଯାଉଛି, ବସ୍ତ୍ର ସବୁ ଢିଲା ହୋଇଯାଉଛି, ଶରୀର କ୍ଷୀଣ ହୋଇଯାଉଛି, ଏ ଅଷ୍ଟସାତ୍ତ୍ୱିକ ଭାବର ଲକ୍ଷଣ। କବର ବଳୟା ଯେଉଁ ଲଗାଇଛନ୍ତି ବେଣୀ ଇତ୍ୟାଦି ଲଗାଇଛନ୍ତି, ବେଣୀରେ ସବୁ ଫୁଲ ମାଳ ସବୁ ଲଗାଇଛନ୍ତି, ସେ ମଧ୍ୟ ବେଣୀ ସବୁ ଖୋଲି ଯାଉଛି। ବଳୟା ହସ୍ତରେ ଯେଉଁ ବଳ ବଳ ବଳୟ ଧାରଣ କରିଛନ୍ତି, ସେ ମଧ୍ୟ ହସ୍ତ ତଳେ ପଡ଼ିଯାଉଛି। ଏହିଭଳି ଭାବରେ ଲକ୍ଷ୍ୟ ମୂର୍ତ୍ତ୍ୟ, ସେ କହିପାରିବ ନାହିଁ ଇଏ ସବୁ ଜୀବିତ ବ୍ୟକ୍ତି ବୋଲି। ଯେତେବେଳେ ପ୍ରାୟ ସାଧାରଣତଃ ଯେଉଁମାନେ ଯାଆନ୍ତି ଇସ୍କନକୁ ପ୍ରଭୁପାଦଙ୍କର ମୂର୍ତ୍ତି ଦେଖିକି, ସେମାନେ ଭାବନ୍ତି ଜଣେ ସାଧୁ ବସିଛନ୍ତି। ଆମର ମଧ୍ୟ ସେଇ ଅଭିଜ୍ଞତା ଥିଲା। ଆମେ ଥରେ ପ୍ରଭୁପାଦଙ୍କର ପ୍ରତିମୂର୍ତ୍ତିକି ଆଣିକି ଆସୁଥିଲୁ, ବମ୍ବେରୁ ବୁର୍ଲାକୁ ଆଣୁଥିଲୁ, ଆସୁଥିଲୁ ଆଣିକି ଆସୁଥିଲା ବେଳେ ଆମେ ଝାରସୁଗୁଡ଼ାରେ ଓହ୍ଲେଇକରି ଆମେ ଯିବୁ ବୁର୍ଲାକୁ, ସେଠି ପ୍ରଭୁପାଦଙ୍କୁ ରଖିଛୁ, ଆଉ ସବୁ ଆମର ଜିନିଷପତ୍ର ସବୁ ରହିଛି। ଆମର ଆଉ ଜଣେ ଥିଲେ, ବର୍ତ୍ତମାନ ବ୍ରଜାନନ୍ଦ ମହାରାଜ ହୋଇଗଲେଣି, ସେତେବେଳେ ଅକିଞ୍ଚନ ପ୍ରଭୁ ଥିଲେ। ତେଣୁ ଆମେ ଗୋଟେ କୁଲିର ବ୍ୟବସ୍ଥା କରୁଥିଲୁ, ଯିଏକି ପ୍ରଭୁପାଦଙ୍କୁ ନେବ, ନେଇ ସେଠିକି ଯିବ, ସେପଟକୁ ଆରପଟକୁ ଯିବ। ତେଣୁ ସେ କୁଲିକି ଯେତେବେଳେ ଡାକିଲୁ, ସେ କହିଲେ ତୁମର ଏତିକି ସାମାନ ତ, ଆଉ ଇଏ ବାବା ତ ଚାଲିଯିବ, ଚାଲିକିରି ପଳେଇବେ। ତେଣୁ ପ୍ରଭୁପାଦଙ୍କର ମୂର୍ତ୍ତି ଏଭଳି ଭାବରେ ତିଆରି ହୋଇଛି ଯେ ଦେଖିବ ସେ ଭାବେ ଜଣେ ସାଧୁ ଜୀବନ୍ତ ବ୍ୟକ୍ତି ବସିଛନ୍ତି। ଆଉ ଏ ଜୀବନ୍ତ ବ୍ୟକ୍ତିମାନେ ସେ ଲାଗୁଛି ମୂର୍ତ୍ତି ଭଳି, ମୃତ ବ୍ୟକ୍ତି ଭଳି, ଏଇଭଳି ଭାବରେ ବିଗ୍ରହ ଭଳି ଲାଗୁଛି ତାଙ୍କୁ। ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ତାଙ୍କର ଏଇଭଳି ଭାବରେ ସେ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ। ତେଣୁ ଲକ୍ଷ୍ୟ ମୂର୍ତ୍ତ୍ୟ, ଯେମିତି ଗୋଟେ ଚିତ୍ର ଯେ ମାନେ ପ୍ରତିମୂର୍ତ୍ତି ଗୋଟେ ଜୀବନ୍ତ ବ୍ୟକ୍ତି ନୁହଁ, ଏଇଭଳି ଭାବରେ ଲାଗୁଛି। ସ୍ତ୍ରୀ ଆତ୍ମାନ ନ ଅଭିଦନ, ସେମାନେ ନିଜକୁ ଭୁଲିଗଲେ, ସେମାନେ କିଏ ଭୁଲିଗଲେ, ଆତ୍ମା ବିସ୍ମୃତି ହୋଇଗଲା ତାଙ୍କର, ପ୍ରକୃତରେ କିଏ ପରମାତ୍ମାଙ୍କ ସହିତ ମିଳନ ହୋଇଗଲା, ତେଣୁ ଆତ୍ମାକୁ ବିସ୍ମୃତ ହୋଇଗଲେ। ଭଗବାନଙ୍କର ଏଭଳି ଆକର୍ଷଣ ରହିଛି ଆତ୍ମବିସୃଜ୍ୟ। ତେଣୁ ସୁଦର୍ଶ୍ୱାମୀ କହୁଛନ୍ତି, ଆମେ ତ ଆମକୁ ପ୍ରିପେୟାର ହୋଇନଥିଲେ, ଆଜି ଆମେ ହଠାତ୍ କଥା କହିବା ପାଇଁ ଆପଣଙ୍କ ଅନୁରୋଧରେ ଆମେ କଥା କହିଲୁ, ଆମକୁ ଅବଶ୍ୟ ଗୋଟେ ଆପଣ ସୁଯୋଗ ପ୍ରଦାନ କଲେ। ଯାହା ହଉ, ସୁଦର୍ଶ୍ୱାମୀ କହୁଛନ୍ତି ତାଙ୍କ ଭାବାର୍ଥଦୀପିକାରେ, ଲେଖ୍ୟା ଚିତ୍ରସ୍ତା ଇବ ମୂର୍ତ୍ତ୍ୟୋ ଯାଆସାଂ ତାହା, ମୂର୍ତ୍ତି ଭଳି ହୋଇଗଲେ କିଏ କହିପାରିବନି ଏ ଜୀବନ୍ତ ବ୍ୟକ୍ତି ଭଳି। ତେଣୁ ଏଇଭଳି ଭାବରେ ଭଗବାନ ଯାଉଛନ୍ତି, ତାଙ୍କୁ ମଧ୍ୟ ଭଗବାନ ତାଙ୍କୁ ମଧ୍ୟ କିଛି ପ୍ରତିବଦଳରେ ତାଙ୍କୁ କିଛି ଈକ୍ଷଣ କରୁଛନ୍ତି, ବା ତାଙ୍କୁ କିଛି ହସିକିରି ତାଙ୍କୁ ସାନ୍ତ୍ୱନା ଦେଉଛନ୍ତି। ତାଙ୍କର ରୂପ ଦେଖି ସେମାନେ ସବୁ ମୋହ ହୋଇଯାଇଛନ୍ତି। ତେଣୁ ଭଗବାନ ପୁଣି ଆଗକୁ ଯାଉଛନ୍ତି, ତଥା ପୌରାଣ ପୃଚ୍ଛମାନ ଧନୁଷ ସ୍ଥାନମଚ୍ୟୁତ ତସ୍ମିନ୍ ପ୍ରବିଷ୍ଟୋ ଦଦୃଶେ ଧନୁ ରୈନ୍ଦ୍ର ମିବାଦ୍ଭୁତମ୍। ତେଣୁ ବର୍ତ୍ତମାନ ଧନୁ ଯେଉଁ ସ୍ଥାନରେ ରହିଛନ୍ତି ସେହି ସ୍ଥାନରେ ଯାଇ ପହଞ୍ଚିଲେ। ତଥା ପୌରାଣ ଧନୁଷ, ସେଇ ମଥୁରାପୁରୀରେ ଯେଉଁ ଧନୁଷ ରହିଛି, ଯେଉଁ ଶିବ ଯେଉଁ ଦେଇଥିଲେ କଂସକୁ, ସେ ଧନୁ ଶିବଜୀଙ୍କର ଭକ୍ତ ଥିବେ କଂସ, ଏବଂ ସିଏ ମଧ୍ୟ ଦୁର୍ଗାଙ୍କର ମଧ୍ୟ ଭକ୍ତ। ଯେତେବେଳେ ବସୁଦେବଙ୍କର ଅଷ୍ଟମ ସନ୍ତାନକୁ ହତ୍ୟା କରିବା ପାଇଁ ଯାଇଥିଲେ, କନ୍ୟା ଭାବିକରି ତଥାପି ଛାଡ଼ିନଥିଲେ, ହତ୍ୟା କରିବା ପାଇଁ ଚାହିଁଥିଲେ। ସେ ଅଷ୍ଟ କ'ଣ ଦୁର୍ଗା ରୂପରେ ଆବିର୍ଭାବ ହୋଇଥିଲେ, ତାଙ୍କର ଯେଉଁ ଇଷ୍ଟ ବିଗ୍ରହ ହେଉଛନ୍ତି କଂସଙ୍କର, ହେଉଛନ୍ତି ଶିବ ପାର୍ବତୀ। ତେଣୁ ଏହିସବୁ ଶିବଜୀ ତାଙ୍କୁ କୃପା କରି ପ୍ରଦାନ କରିଥିଲେ ଶିବ ଧନୁ, କହିଥିଲେ ଏ ଧନୁର ଯଦି ତୁମେ ସୁରକ୍ଷା କରିପାରିବ ତୁମେ ପ୍ରାଣ ସୁରକ୍ଷା ରହିବ, ଯଦି ଧନୁଟି ଭାଙ୍ଗିଯିବ ତୁମ ପ୍ରାଣ ଚାଲିଯିବ, ଏଭଳି ଭାବରେ କହିଥିଲେ ଶିବଜୀ। ତେଣୁ ସେ ଧନୁକୁ ବହୁତ ପ୍ରକାର ସୁରକ୍ଷିତ କରିଥିଲା, ବହୁତ ପ୍ରକାର ସିକ୍ୟୁରିଟି ଗାର୍ଡ଼ ଇତ୍ୟାଦି ଲଗାଇ ବହୁତ ସୁରକ୍ଷା ରଖାଯାଇଥିଲା। ଧନୁଯାତ୍ରା ହେଉଛି ବର୍ତ୍ତମାନ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଏଇ ଘଟଣା, ଏଇ ଧନୁଯାତ୍ରା ହେବ। ତେଣୁ ତା ପୂର୍ବରୁ ଏ ତ୍ରୟୋଦଶୀ ତିଥିରେ ଭଗବାନ ସେ ଧନୁକୁ ଭଙ୍ଗ କରିଦେବେ। ତେଣୁ ଧନୁଷ ସ୍ଥାନମ ଅଚ୍ୟୁତ ତଥା ପୌରାଣ ଧନୁଷ ସ୍ଥାନମ ପୃଚ୍ଛାମାନ, ଭଗବାନ ଜାଣିନା, ଭଗବାନ ସବୁକିଛି ଜାଣନ୍ତି। ବେଦାହମ ସମିତି ତାହାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ, ଭଗବାନଙ୍କୁ ଭଗବାନ ସବୁକିଛି ଜାଣନ୍ତି, ଆମର ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଜାଣନ୍ତି, କିନ୍ତୁ ଆମେ କେହି ଭଗବାନଙ୍କୁ ଜାଣନ୍ତି ନାହିଁ। ତଥାପି ଭଗବାନ ଯେତେବେଳେ ମନୁଷ୍ୟ ଲୀଳା କରୁଛନ୍ତି, ସେ ପଚାରୁଛନ୍ତି କେଉଁଠି ଧନୁ ରହିଛି, ଯାତ୍ରା ହେବ କେଉଁଠି ଧନୁ ରହିଛି, ଏଇଭଳି ଭାବରେ ସଂସ୍କୃତିରେ ପଚାରୁଥିବେ ପୌରାଣ ଯେଉଁମାନେ ମଥୁରାବାସୀମାନେ ଆଜକୁ ପଚାରୁଛନ୍ତି, ଧନୁଷ ସ୍ଥାନ ପୃଚ୍ଛମାନ ଭଗବାନ ପଚାରୁଛନ୍ତି। ତେଣୁ ଅଚ୍ୟୁତ, ଅଚ୍ୟୁତ କାହିଁକି କୁହାଗଲା ଏସବୁ ଭାବାର୍ଥରେ ଟୀକାକାରମାନେ ସବୁ କହିବେ। ତେଣୁ ଅଚ୍ୟୁତ ତସ୍ମିନ୍ ପ୍ରବିଷ୍ଟ, ଯାଇ ସେଇ ସ୍ଥାନରେ ପହଞ୍ଚିଗଲେ ଅଚ୍ୟୁତ ଭଗବାନ। ସେ ଅଚ୍ୟୁତ, ଅଚ୍ୟୁତ କହିଲେ କୌଣସି ସମୟରେ ତାଙ୍କର ଚ୍ୟୁତି ହୁଏ ନାହିଁ। ସେଥିପାଇଁ ଯଦିଓ ସେ ସାରଥି ହେଇକିରି ଯୁଦ୍ଧ କରେ, ଅର୍ଜୁନଙ୍କର ସାରଥି ହେଇଥିଲେ ମହାଭାରତ ଯୁଦ୍ଧରେ, କିନ୍ତୁ ଅର୍ଜୁନ ଜାଣିଛନ୍ତି ଇଏ ହେଉଛନ୍ତି ଭଗବାନ। ସେଥିପାଇଁ ସେ ଯେତେବେଳେ ନିର୍ଦ୍ଦେଶ ଦେଉଛନ୍ତି, ସେନୋର ଉଭୟର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଦୁଇ ସେନାଙ୍କର ମଧ୍ୟରେ ଆମର ରଥକୁ ସ୍ଥାପନ କରେ ଅଚ୍ୟୁତ। ଭଗବାନ ସାରଥି ହେଲେ ମଧ୍ୟ ଭଗବାନ ସେ କେବଳ ତାଙ୍କର ସ୍ଥାନରୁ ଅଚ୍ୟୁତ ହୁଅନ୍ତି ନାହିଁ। ଆଜି ଭଗବାନ ଏ ଯେଉଁ ଲୀଳା ସବୁ କରୁଛନ୍ତି ସେ ଅଚ୍ୟୁତ, ସେ କେବେ ତାଙ୍କର ସ୍ଥାନରୁ ଚ୍ୟୁତ ହେବେ ନାହିଁ। ଆମର ଜଣେ ଆଚାର୍ଯ୍ୟ ଅଛନ୍ତି ସନାତନ ଗୋସ୍ୱାମୀ, ମୁଁ ପଢ଼ୁଥିଲି ଗୋଟେ ସ୍ଥାନରେ, ସେ କହୁଥିଲେ ଆମେ ଯଦି ଭାଗବତ ପ୍ରବେଶ କରିବା ଆମେ ମଧ୍ୟ ଟୀକା ପ୍ରଦାନ କରିପାରିବା। ସନାତନ ଗୋସ୍ୱାମୀ ଆମକୁ ଦେଇଦେଇଛନ୍ତି, ଅଥରାଇଜ୍ କରିଦେଇଛନ୍ତି, ଆମେ ମଧ୍ୟ ଭିତରେ ପଶିଲେ ଭାଗବତ ପ୍ରବେଶ କଲେ ସେସବୁ ଭାବ ଆସିବ। ଏଇଠି ମୁଁ ଦେଖିନି ଟୀକା ଫିକା, କିନ୍ତୁ ଏଇ ଭାବଟା ଆସୁଛି ଭଗବାନ ଅଚ୍ୟୁତ କାହିଁକି କୁହାଯାଉଛି ନା, ଭଗବାନ ଯେକୌଣସି ଲୀଳା କଲେ ମଧ୍ୟ ସେ ଅଚ୍ୟୁତ, ସେ କେବଳ ତାଙ୍କର ସ୍ଥାନରୁ ଚ୍ୟୁତ ହୁଅନ୍ତି ନାହିଁ। ଆଜି ଧନୁଷ ଭଙ୍ଗ କରିଦେଲେ ବା ଯାହା ସବୁ କରିବେ, ଧନୁଷ ଭଙ୍ଗ କଲା ପରେ ସବୁ ହତ୍ୟା କରିବେ ସବୁ, କିନ୍ତୁ ତଥାପି ସେ ଅଚ୍ୟୁତ, ତାଙ୍କର ପୋଜିସନରୁ କେବଳ ସେ ଚ୍ୟୁତ ହେବେ ନାହିଁ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି। ତେଣୁ ତଥା ପୌରାଣ ଧନୁଷ ସ୍ଥାନ ପୁଚ୍ଛାମ ଅଚ୍ୟୁତ ତସ୍ମିନ୍ ପ୍ରବିଷ୍ଟ, ସେଇ ଯେଉଁ ଧନୁଶାଳା ରହିଛି, ଧନୁ ରହିଥିଲା ସେଇ ଗୃହକୁ ପ୍ରବେଶ କଲେ, ସେଇ ଆସିଲେ ପ୍ରବେଶ କଲେ, ଏବଂ ଅଚ୍ୟୁତ ତସ୍ମିନ୍ ପ୍ରବିଷ୍ଟ ଐନ୍ଦ୍ର ଧନୁରେବ ଅଦ୍ଭୁତମ ତଦୃଶେ, ଯେତେବେଳେ ପ୍ରବେଶ କରିଯାଉଛନ୍ତି ସେ ଭିତରେ, ଧନୁଶାଳା ଭିତରେ ପ୍ରବେଶ କରୁଛନ୍ତି, ସେ ଧନୁକୁ ଦେଖିକରି ଭଗବାନଙ୍କର କିଭଳି ଭାବ ଆସୁଛି ନା, ଐନ୍ଦ୍ର ଧନୁରେବ, ଇନ୍ଦ୍ରଙ୍କର ଧନୁ, ଇନ୍ଦ୍ରଧନୁ ଆମେ ଯେଉଁ କହୁଛେ ଇନ୍ଦ୍ରଧନୁ, ଇନ୍ଦ୍ରଧନୁ ନାହିଁ, ଇନ୍ଦ୍ରଧନୁ ବର୍ଷା ହେଉଥିବ ଖରା ପଡ଼ିଲେ ଇନ୍ଦ୍ରଧନୁ ହେବ, ରିଫ୍ଲେକ୍ସନ୍ ହେଇକିରି ଇନ୍ଦ୍ରଧନୁ ବୋଲି କୁହାଯାଏ, ଇନ୍ଦ୍ରଧନୁ ବା ଇନ୍ଦ୍ରଙ୍କର ମଧ୍ୟ ଧନୁ ଥାଇପାରେ, ଯୁଦ୍ଧ ବି ସେ କରୁଛନ୍ତି ଦେବତାମାନେ, ଯାହା ହଉ ତଥାପି ଆମେ ଜାଣିଛେ ଇନ୍ଦ୍ରଧନୁ ଏତେ ସୁନ୍ଦର, ଇନ୍ଦ୍ରଧନୁ କେତେ ସୁନ୍ଦର, ବାଘ ନିଜ ହଲାନା ସବୁ ରହିଛି, ସାତ ପ୍ରକାର ରଙ୍ଗ ରହିଛି ସବୁ ଦେଖାଯିବ, ସେହିଭଳି ଭାବରେ ସେ ରଙ୍ଗୀନ ହେଇକି ରହିଥିବ ଇନ୍ଦ୍ରଧନୁ ଏଇବ, ସେହିଭଳି ଭାବରେ ଅଦ୍ଭୁତମ ତଦୃଶ ଭଗବାନଙ୍କୁ ଅଦ୍ଭୁତ ଲାଗିଲା, ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ଶିବଧନୁ ଭଗବାନଙ୍କୁ ଅଦ୍ଭୁତ ତଦୃଶେ, ଭଗବାନଙ୍କୁ ଏହିଭଳି ଭାବରେ ଦେଖାଗଲା ସେ ଇନ୍ଦ୍ରଧନୁ, ଇନ୍ଦ୍ରଙ୍କର ଧନୁ। ଇନ୍ଦ୍ରଧନୁରେ ଇଏ ନଥାଏ, ଯା ନଥାଏ, ଯେଉଁଟାକୁ ବନ୍ଧାଯାଏ, ଗୁଣ ନଥାଏ, ଖାଲି ଧନୁଟା ଥାଏ। ସେଇଭଳି ଭାବରେ ଧନୁରେ ମଧ୍ୟ ଯା ନାହିଁ, ଭଗବାନ ସେଇଟା ଯା ଯେତେବେଳେ ଲଗେଇବା ପାଇଁ ଚାହିଁବେ, ଗୁଣ ଲଗେଇବା ପାଇଁ ଚାହିଁବେ, ସେତେବେଳେ ସେ ଭାଙ୍ଗିଯିବ, ଆ ପରେ ବର୍ଣ୍ଣନା କରାଯିବ। ତେଣୁ ଏ ଅଦ୍ଭୁତ ଧନୁ ଦେଖି କେହି କେବେ ଚିନ୍ତା କରିପାରିବେ ନାହିଁ, ଇଏ ଛୋଟ ପିଲା 11 ବର୍ଷ ହେଇନି ତାଙ୍କୁ। ତେଣୁ ଆମର ଜଣେ ଆଚାର୍ଯ୍ୟ କହୁଛନ୍ତି, ମୁଁ ଆଗକୁ ପ୍ରିପେୟାର କରିଥିଲି ସବୁ, ମୋର ସେ ନୋଟ୍ ଫୋଟ୍ ନାହିଁ। ଜଣେ ଆଚାର୍ଯ୍ୟ କହୁଛନ୍ତି, ଭଗବାନ ପଚାରିଲେ ସେ ଗାର୍ଡ଼କୁ, ସିକ୍ୟୁରିଟି ଗାର୍ଡ଼ ଯେଉଁ ଥିଲେ, ମେନ୍ ସିକ୍ୟୁରିଟି ଗାର୍ଡ଼, ତାକୁ ପଚାରିଲେ କେଉଁଠି ଧନୁ ରହିଛି, ସିଏ ଦେଖାଇଦେଲେ ଏଇଠି। ସିଏ ଆଲାଉ କରିବା କଥା ନା, ଭିତରକୁ କାହାକୁ ଆଲାଉ କରିବା କଥା ନୁହଁ, କିନ୍ତୁ ଭଗବାନଙ୍କର ଏଭଳି ରୂପ ରହିଛି, ସେ ମୋହିତ ହୋଇଗଲେ, ସେ ଦେଖାଇଦେଲେ ଯାଆନ୍ତୁ ଏଇଠି। ସେ ଛୋଟ ପିଲା ଦେଖୁ ଟିକେ ଏଇଭଳି ଭାବରେ ତାଙ୍କର ଧାରଣା ହେଲା। ତେଣୁ ଭଗବାନ ଏଠି ଆମର ଶ୍ରୀଦର୍ଶନୀ କହୁଛନ୍ତି ତାଙ୍କ ଭାଗବତ ଟିକେରେ, ଧନୁର୍ ମଖଶାଳାଂ ପୃଚ୍ଛମ୍, ଧନୁର୍ମଖ ଯେଉଁ ଯଜ୍ଞ ହେବ, ଧନୁର୍ଯଜ୍ଞ ହେବ, ଧନୁର୍ମଖ ପୃଚ୍ଛମ୍, ଭଗବାନ ପଚାରିଲେ, ଭଗବାନ ସବୁକିଛି ଜାଣନ୍ତି କିନ୍ତୁ ତଥାପି ମନୁଷ୍ୟ ଲୀଳା କରୁଛନ୍ତି, ଭଗବାନ ଲୀଳା ପରଫେକ୍ଟ ଲୀଳା, ଏଭଳି ଲୀଳା କରୁଛନ୍ତି କୁନ୍ତୀଦେବୀ ମଧ୍ୟ ମୋହିତ ହୋଇଯାଇଛନ୍ତି। ତେଣୁ ମାଆ ଯେତେବେଳେ ତାଙ୍କୁ ବନ୍ଧନ କରିବା ପାଇଁ ଯାଉଛନ୍ତି, ଭଗବାନ ଯେତେବେଳେ କ୍ରନ୍ଦନ କରୁଛନ୍ତି, ରୋଦନ୍ତଂ ମୋହନେତ୍ର ଯୁଗ୍ମାମ ରୋଜାନ୍ତଂ କରାମ୍ବଜ ଯୋଗ୍ମେଣ ସାଟଙ୍କ ନେତ୍ରମ ମୁହୁଶ୍ୱାସକଂ ପତ୍ରିରେଖାଙ୍କ କଣ୍ଠ ଚିତଗ୍ରୈବଂ ଦାମୋଦରଂ ଭକ୍ତିବାଧମ ନମାମୀଶ୍ୱରଂ ସ ଚିଦାନନ୍ଦ ରୂପଂ ଲସତ୍କୁଣ୍ଡଳଂ ଗୋକୁଳେ ଭ୍ରାଜମା। କୁନ୍ତୀଦେବୀ ତାଙ୍କ ସ୍ତୁତିରେ ଏ କଥାଟି କହୁଛନ୍ତି। ଆମର ଶିଶୁବୃନ୍ଦ ରାଧାକୁନ୍ଦ ସେ ମହାରାଜ କହନ୍ତି, ଏଇ ଯେଉଁ ଲୀଳାଟି ହେଇଥିଲା ଦାମୋଦର ଲୀଳା, ସେଇ ସମୟରେ କୁନ୍ତୀଦେବୀ ଥିଲେ ବୃନ୍ଦାବନରେ, ସେଇଟାକୁ ଦେଖିଛନ୍ତି, ଚକ୍ଷୁରେ ଦେଖିଛନ୍ତି, ଭଗବାନ ଯେଉଁ କ୍ରନ୍ଦନ କରୁଛନ୍ତି, ଯାହାଙ୍କୁ ଭୟ, ସ୍ୱୟଂ ମୃତ୍ୟୁ ମଧ୍ୟ ଭୟ କରନ୍ତି, ସିଏ ମାଆଙ୍କର ହାତରେ ଜଷ୍ଟି ଦେଖି କ୍ରନ୍ଦନ କରୁଛନ୍ତି। ଏବଂ ସିଏ କେବଳ ନାଟକ ପ୍ରଦର୍ଶନ କରୁନାହାନ୍ତି, ପ୍ରକୃତରେ ପ୍ରକୃତ ତାଙ୍କର ସେ ଭାବ ଆସୁଛି, କ୍ରନ୍ଦନ କରିଯାଉଛନ୍ତି। ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ କୁନ୍ତୀଦେବୀ ତାଙ୍କର ଗୋଟେ ସ୍ତୁତିରେ ଏ କଥାଟି କହିଛନ୍ତି। କୁନ୍ତୀଦେବୀ ମଧ୍ୟ ମୋହ ହୋଇଗଲେ, ଇ ଭଗବାନ ଯାହାଙ୍କୁ ସେ ଶ୍ଳୋକଟି ଅଛନ୍ତି, ଯେଉଁ କୁହାଯାଇଛି କ'ଣ ଯେ ଶ୍ଳୋକଟି ଅଛନ୍ତି ଯେଉଁ କ'ଣ ସେଇଟା ଗୋପ୍ୟ ଆଦଦେ ତ୍ୱୟି କୃତାଗସେ ଦାମ ତାବତ୍ ଯାହାତେ ଦଶାଶ୍ରୁ କଲିଳାଞ୍ଜନ ସମ୍ଭ୍ରମାଖ୍ୟମ ବକ୍ତ୍ରଂ ନିନୀୟ ଭୟଂ ଭାବନୟା ସ୍ଥିତ ରୂପ ସାମାଂ ବିଭୋହେତି ଭୀରପି ଯଦ୍ ବିଭେତି। କୁନ୍ତୀଦେବୀ ମଧ୍ୟ ମୋହିତ ହୋଇଗଲେ, ଏ ଭଗବାନ ଯାହାଙ୍କୁ ଭୀରପି ଯଦ୍ ବିଭେତି, ସ୍ୱୟଂ ଭୟ ମଧ୍ୟ ଯାହାକୁ ଭୟ କରନ୍ତି, ସିଏ ଭୟ କରୁଛନ୍ତି ମାଆଙ୍କ ହାତରେ ଜଷ୍ଟି ଦେଖି, ଏସବୁ କଥା ରହିଛି। କୁନ୍ତୀଦେବୀ ମଧ୍ୟ ମୋହିତ ହୋଇଯାଇଥିଲେ, ସେ ତାଙ୍କର ସ୍ତୁତିରେ ସେଇଟା କହିଥିଲେ। ତେଣୁ ଆଜି ଭଗବାନ ଯେଉଁ ରହିଛି କ'ଣ ହେଲା ଧନୁ, ତେଣୁ ଭଗବାନ ସେଠି ପ୍ରବେଶ କଲେ। ଆମର କେତେ ସମୟ ହେଲା, ଆମେ କେତେ ସମୟ କଥା କହିବା ଉଚିତ, ଆଉ କିଛି ସମୟ ନା କ'ଣ? ହଁ ଠିକ୍ ଅଛି। ତେଣୁ ଏଠି ଧନୁର୍ ମଖଶାଳାଂ ପୃଚ୍ଛମ୍, ଭଗବାନ ଯେଉଁ ଲୀଳା କରୁଛନ୍ତି, ଭଗବାନ ପରଫେକ୍ସନ୍, ଭଗବାନ ସବୁଥିରେ ପୂର୍ଣ୍ଣ, ପୂର୍ଣ୍ଣମଧ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୋଦ୍ୟତେ ପୂର୍ଣ୍ଣସେ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବା ବୈଶ୍ୟତେ। ଭଗବାନ ଖାଲି ପୂର୍ଣ୍ଣ ତା ନୁହଁ, ତାଙ୍କଠାରୁ ଯିଏ ଆସୁଛନ୍ତି ସିଏ ମଧ୍ୟ ପୂର୍ଣ୍ଣ, ଆମେ ସବୁ ମଧ୍ୟ ପୂର୍ଣ୍ଣ, କିନ୍ତୁ ଆମେ ଅପୂର୍ଣ୍ଣ ହୋଇଯାଇଛେ, କାହିଁକି ନା ଆମେ ପୂର୍ଣ୍ଣ ସହିତ ଯୁକ୍ତ ହୋଇନାହିଁ। ପୂର୍ଣ୍ଣ ସହିତ ଯୁକ୍ତ ହୋଇଗଲେ ଆମେ ମଧ୍ୟ ପୂର୍ଣ୍ଣ ହୋଇଯିବା, ଆମେ ପୂର୍ଣ୍ଣଙ୍କଠାରୁ ଆସୁଛୁ, ଆମେ ମଧ୍ୟ ପୂର୍ଣ୍ଣ, କିନ୍ତୁ ପୂର୍ଣ୍ଣ ସହିତ ବିଯୁକ୍ତ ହୋଇଯିବା ଥିବାରୁ ଆମର ଅପୂର୍ଣ୍ଣ ଅବସ୍ଥା ରହିଛି। ଜନ୍ମ ମୃତ୍ୟୁ ଜରା ବ୍ୟାଧି ଏ ଦୁଃଖ ଭୋଗ କରୁଛେ, କିନ୍ତୁ ଭଗବାନ ପୂର୍ଣ୍ଣ, ଭଗବାନ ଲୀଳା ମଧ୍ୟ ପୂର୍ଣ୍ଣ, ଯିଏ ଦେଖିବ ମୋହ ହୋଇଯିବ, ଭଗବାନ ଲୀଳା ଇଏ ଇଏ ସତରେ ଭଗବାନ, କେହି ଜାଣିପାରିବେ ନାହିଁ ଭଗବାନ ଏଭଳି ମାନୁଷ୍ୟ ଲୀଳା କରୁଛନ୍ତି ଭଗବାନ। ତେଣୁ ସେହିଭଳି ଭାବରେ ମନୁଷ୍ୟ ଲୀଳା ଉପଯୁକ୍ତ ଜନ୍ ମର୍ତ୍ୟ ଲୀଳୋପୈକଂ ସ୍ୱଯୋଗମ ମାୟାବଳଂ ଦର୍ଶୟିତା ଗୃହୀତମ ଭୀଷ୍ମାପନଂ ସ୍ୱସ୍ୟ ଚ ଶୋଭଗର୍ଦ୍ଧେ ପରଂ ପଦମ ଭୂଷଣ ଭୂଷଣାଙ୍ଗମ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଉଦ୍ଧବ ବିଦ୍ରୁ କହୁଛନ୍ତି ଭଗବାନ ଆମେ ଭଗବାନଙ୍କର ଆମେ ମର୍ତ୍ୟବାସୀ ଆମେ ଭଗବାନଙ୍କରକୁ ଦେଖିପାରିବା ନାହିଁ ଅଥବା ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହ୍ୟମିନ୍ଦ୍ରେୟୀ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଆମେ ଆମର ଏ ଭୌତିକ ଇନ୍ଦ୍ରିୟ ମାଧ୍ୟମରେ ଦେଖିପାରିବା ନାହିଁ କିନ୍ତୁ ସେବା ମାଧ୍ୟମରେ ଭଗବାନ କୃପା କରି ଆମକୁ ଦର୍ଶନ ଦିଅନ୍ତି। ତେଣୁ ଏଇ ମର୍ତ୍ୟଲୀଳୋପୈକ ମର୍ତ୍ୟବାସୀମାନେ ଭଗବାନଙ୍କ ଲୀଳାକୁ ଦେଖିପାରିବେ ସେଇଥିପାଇଁ ଭଗବାନ ଏସବୁ ବ୍ୟବସ୍ଥା କରିଛନ୍ତି। ମର୍ତ୍ୟଲୀଳୋପୈକ ଉପଯୁକ୍ତ ଲୀଳା କରିଛନ୍ତି ମର୍ତ୍ୟବାସୀମାନଙ୍କ ପାଇଁ ସ୍ୱଯୋଗଂ ଭଗବାନ ଯେଉଁ ଆସନ୍ତି ସ୍ୱ ମାୟା ଯୋଗରେ ମାୟା ଅନ୍ତରଙ୍ଗା ଶକ୍ତି ବଳରେ ଭଗବାନ ଆସି ଲୀଳା କରନ୍ତି ମାୟା ସମ୍ଭବାମୀ ଆତ୍ମମାୟା ଯେମିତି ଭଗବାନ କହିଲେ ଆତ୍ମମାୟାରେ ଭଗବାନ ଆସନ୍ତି। ତେଣୁ ଏହି ଲୀଳାକୁ ଏଭଳି ଲୀଳା ତାଙ୍କର ହେଇଥିଲା ଯେନ୍ ମର୍ତ୍ତ୍ୟ ଲୀଳୋପୈକ ମାୟାବଳମ ଦର୍ଶୟିତା ଗୃହୀତମ ନିଜେ ମାୟାବଳକୁ ଗ୍ରହଣ କରି ଏଇ ଲୀଳା ସବୁ ଦର୍ଶନ ଦେଉଛନ୍ତି ଦେଖାଉଛନ୍ତି ଆମକୁ ଦର୍ଶୟିତା ଗୃହୀତମ ଭୀଷ୍ମାପନ ଏଭଳି ଲୀଳା ଭଗବାନଙ୍କର ନିଜେ ମଧ୍ୟ ବିସ୍ମିତ ହେଇଯାଆନ୍ତି ତାଙ୍କର ଲୀଳା ଦେଖିକି ସ୍ୱସ୍ୟ ଚ ଶୋଭଗର୍ଦ୍ଧେ ଏତେ ସୌଭାଗ୍ୟ ପ୍ରଦାନ କରନ୍ତି ଅନ୍ୟମାନଙ୍କୁ ପରଂ ପଦଂ ଭୂଷଣ ଭୂଷଣାଙ୍ଗମ ଭଗବାନ ଯେଉଁ ଶ୍ରେଷ୍ଠ ସ୍ଥିତିରେ ଅଛନ୍ତି ଭଗବାନ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ କିନ୍ତୁ ଭଗବାନ ଯେଉଁ ଭୂଷଣ ଧାରଣ କରନ୍ତି ଭୂଷଣ ଭୂଷଣାଙ୍ଗମ ଭଗବାନ ଯେଉଁ ଭୂଷଣ ଧାରଣ କରନ୍ତି ଭଗବାନ ଭୂଷଣ ଦ୍ୱାରା ଭୂଷିତ ହୁଅନ୍ତି ନାହିଁ ତାଙ୍କର ଭୂଷଣ ଭୂଷିତ ହୁଏ ଭୂଷଣ ଭୂଷଣାଙ୍ଗମ ସାଧାରଣତଃ ଲୋକମାନେ ଯେଉଁ ଅଳଙ୍କାର ଇତ୍ୟାଦି ଧାରଣ କରନ୍ତି ସୁନ୍ଦର ଦେଖାଯିବା ପାଇଁ ଆଜି ଆଡ଼ଭର୍ଟାଇଜମେଣ୍ଟ ଜୁଏଲର୍ମାନେ ସବୁ ଆଡ଼ଭର୍ଟାଇଜମେଣ୍ଟ କରିଦେବେ ସ୍ତ୍ରୀ ଲୋକମାନଙ୍କର ଚିତ୍ର ଦେଖାଇକି ସବୁ ଜୁଏଲେରୀ ସବୁ ରଖିଥିବେ ଆକର୍ଷିତ ହେଇକି ସମସ୍ତେ ଆସିବେ ଏଇ ଜୁଏଲେରୀ କିଣିବେ କିନ୍ତୁ ସେ ସ୍ତ୍ରୀ ଲୋକର ଯେ ପିନ୍ଧିବ ତା'ର କ'ଣ ରୂପ ବଢ଼ିଯିବ କିନ୍ତୁ ଭଗବାନଙ୍କର ରୂପ ସେଭଳି ନୁହଁ। ଯେଉଁ ଅଳଙ୍କାର ଭଗବାନଙ୍କ ଦେହରେ ଲାଗେ ସେ ଅଳଙ୍କାର ଅଳଙ୍କୃତ ହୁଏ ଭୂଷଣ ଭୂଷଣାଙ୍ଗମ ସେଥିପାଇଁ କୁହାଯାଏ। ତେଣୁ ଭଗବାନ ଆଜି ଏହିସବୁ ଲୀଳା କରୁଛନ୍ତି ଧନୁଯଜ୍ଞ ମଖଶାଳା ପୃଚ୍ଛମ ଲୀଳା କରୁଛନ୍ତି ମନୁଷ୍ୟ ଲୀଳା ତେଣୁ ସିକ୍ୟୁରିଟି ଗାର୍ଡ଼ କଂସର ପ୍ରାଣ ସିଏ କଂସର ପ୍ରାଣ ଯଦି ଅସୁରକ୍ଷିତ ହେଇଗଲା କଂସ ଚାଲିଯିବ ତେଣୁ କେତେ ସିକ୍ୟୁରିଟି ଗାର୍ଡ଼ଙ୍କୁ ହାଇ ସାଲାରି ଦେଇକି ରଖିଥିବ କୁହା ନଯାଏ ସିକ୍ୟୁରିଟି ଗାର୍ଡ଼ ଚିଫ୍ ଅଫ୍ ଦି ସିକ୍ୟୁରିଟି ଗାର୍ଡ଼ କିନ୍ତୁ ସିଏ ମଧ୍ୟ ମୋହିତ ହେଇଗଲେ ଭଗବାନଙ୍କ ଲୀଳା ଏଭଳି ଭଗବାନ ଜଣେ ସେ ତାଙ୍କ ଚିଫ୍ ସିକ୍ୟୁରିଟି ଗାର୍ଡ଼ ସେ କହିଦେଲେ ଏଇଟା ବୋଲି ଧର ଦେଖେଇଦେଲେ ତେଣୁ ଭଗବାନ ଦେଖି ବିସ୍ମିତ ହେଇଗଲେ। ଇନ୍ଦ୍ରିୟଙ୍କମ ଇନ୍ଦ୍ର ଧନୁ ଭଳି ରହିଛି ତେଣୁ ଭଗବାନ ଷୋହଳ ନମ୍ବର ଶ୍ଳୋକ କହୁଛନ୍ତି ପୁରୁଷୈ ବହୁଭି ଗୁପ୍ତମର୍ଜିତ ପରମର୍ଧିମତ୍ ବାଜ୍ୟମାଣ ନୃଭି କୃଷ୍ଣ ପ୍ରସେହ ଧନୁରାଦ ଦେ ଛାଡ଼ିଦେଲା ସିନା ସିକ୍ୟୁରିଟି ଗାର୍ଡ଼ କିନ୍ତୁ ଭିତରେ ସବୁ ରହିଛନ୍ତି ବହୁତ ଗାର୍ଡ଼ ରହିଛନ୍ତି କେହି ପ୍ରବେଶ କରିପାରିବେ ନାହିଁ। ତେଣୁ ଏଠି କୁହାଯାଇଛି ବହୁ ବି ପୁରୁଷେଇ ଗୁପ୍ତନ ଅର୍ଚିତଂ ପରମାର୍ଜିତମ ବହୁ ସିକ୍ୟୁରିଟି ଗାର୍ଡ଼ ଥିଲେ ବହୁ ବି ଶବ୍ଦ ବ୍ୟବହାର କରାଯାଇଛି ମାନେ ଆମେ ହିସାବ କରିପାରିବା ନାହିଁ କେତେ ଥିଲେ ଏତେ ସିକ୍ୟୁରିଟି ଗାର୍ଡ଼ ଥିଲେ ସେଠି ଜଗିବା ପାଇଁ ବହୁ ବି ଶବ୍ଦ ବ୍ୟବହାର କରାଯାଇଛି ଏଥିରୁ ଜଣାପଡ଼ୁଛି ଅଳ୍ପ 10-20 ଜଣ ଥିଲେ କହିଥାନ୍ତେ ଏତିକି ସଂଖ୍ୟକ ବୋଲି ବହୁ ବି ଶବ୍ଦରୁ ଜଣାପଡ଼ୁଛି ବହୁ ଶହ ଶହ ସିକ୍ୟୁରିଟି ଗାର୍ଡ଼ ସବୁ ଥିବେ ଜଗିଥିବେ ପୁରୁଷେଇ ଗୁପ୍ତମ ଗୁପ୍ତମ ଅର୍ଚିତଂ ଗୁପ୍ତରେ ଏଇଟା ପୂଜା ହେଉଛି ଧନୁକୁ ପୂଜା ତାଙ୍କ ପ୍ରାଣ କଂସର ପ୍ରାଣ ସିଏ ଯାହା ଯଦି ଅସୁରକ୍ଷିତ ରହିଲା କଂସର ପ୍ରାଣ ମଧ୍ୟ ଚାଲିଯିବ ତେଣୁ କେତେ ସିଏ ବ୍ୟବସ୍ଥା କରିନଥିବ କିନ୍ତୁ ଆଜି ଗୁପ୍ତମ ଅର୍ଚିତମ ପରମାର୍ଜିତମ ପରମାର୍ଜିତମ କହିଲେ ପରମାର୍ଜିତମ ନୃଭି ବାର୍ଯ୍ୟମାଣ ସେମାନେ ସବୁ ପରମାର୍ଜିତମ ଶବ୍ଦଟା କ'ଣ ଦେଖିବାକୁ ପଡ଼ିବ ପରମାର୍ଜିତମ ଯେଉଁ ରହିଛି ଏଇଟାକୁ ଦେଖିକି ସେମାନେ ସବୁ ମନା କରି ବାର୍ଯ୍ୟମାଣ ନା ନା ତୁମେ ଯାହା ନା ଭିତରକୁ ଯାହା ନା ଭିତରକୁ ଯାଇ ପଳା ପଳା ଏଇଭଳି ଭାବରେ କହୁଛନ୍ତି ବାର୍ଯ୍ୟମାଣ କୃଷ୍ଣ ପ୍ରସହ୍ୟ ଧନୁରାହା ଦେ ଭିତରୁ ପ୍ରବେଶ କରିକି ଜୋର ଜବରଦସ୍ତି କରିକି ଧନୁ ଧରିଦେଲେ ଡାହାଣ ହାତ ନ ବାମ ହାତରେ ଧରିଲେ ଭଗବାନ ଡାହାଣ ହାତ କାହିଁ ବ୍ୟବହାର କରିବେ बाई हाथ का खेल प्रशासक के बड़ा प्रशासक ले जबरदस्ती से माने खाली कहू ना अटकई थे हाथ पाद देकर अटकई थे सब भगवान सब ये करदे बाधा को ये करी भंगन करी सर्व कौन नृसिंह देव सर्व जे विघ्न विनाशन करती किए विघ्न कर तेणु सब बाह्य मारण से मना कले जबरदस्ती प्रशय बहुत बड़ भगवान बड़ 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 बड़बंग बड़ंग बड़वतां चाहम जिते बलवान अच्छे बड़ सी भगवान आ ये मैंने कौन लक्ष्मी मैंने कौन कहे कौन अटकई पारे भगवान प्रवेश कर गले तेणु आज अंत पक्ष धनु भंगटा करके आम जी कथा विश्राम दवा तेणु सतर नंबर श्लोक कहुची जी करेण बामेन सलिलम उद्धृतम करेण बामेन सलिलम उद्धृतम सज्जं च कृत्वा निमिषेण पश्यताम नृणांग विकृष्य प्रभवंच मध्यंतो जत्थे इकुदंड मदकरी उरुक्रम भगवान यही धनु भंग कले लीलार लीलार भंग कले करेण बामेन सलिलम उद्धृतम इन सब मना करुथले बंद करुथले अटकउथले जिते जहाँ कले मत भगवान छिचाट देखिए सब पलि गले पहुँचीगले से जो रही इंद्र अद्भुत इंद्र धनु भाई रही अद्भुत सुंदर धनु भगवान से प्रवेश करी कौन कले ना सलिलम लीलारे भगवान से उठे जमी भगवान गुरु गोवर्धन धारण कर लीलारे बाड़कमीव छत्रकम बोली कहुए जमी बाड़क जमी गोटे छतु को ओपाड़ी दिए भगवान से भाव ये विराट बड़ रही सात कोशर जा जो रही ये धारण करते सात दिन धरी धारण करते सही भाव में यहाँ मतलब लीलया भगवान सलिलम बामेन करेण उद्धृतं लीलारे लीलारे कहले टेकियापी ओजन लगे ना छोट पिला जमी गोटे कंडे की टेकती से भाव भगवान टेकीदे जे कि नंद महाराज कठ को उठला बेल बहुत कष्ट होता टेकि पार न नंद महाराज जो कहते काना मोर कठ गोटे आण तो तेणु भगवान उठे पार नथिले जे छः दिन में ओष्ट बड़ प्रदर्शन कर पुतना को जो तार प्राण शोषी ने ओष्ट द्वारा ओष्टर बड़ प्रदर्शन कर छः दिन में भगवान जो पितांकर कठ को उठाऊँ उठे पार ना गोटे गोटे कठ को बहुत कष्ट मुंडे नहीं जा भगवान ये सब लीला कर आज ये विराट धनु ताकू भगवान कौन कह लीलार सहित भगवान सलिलेन सलिलम सलिलम बामेन करेण उद्धृतम बाम कर टेकीदे सज्जं च कृत्वा सांगे सांग रही रसी रही रसी को सांगे सांगे बांधिदे सज्जं च कृत्वा निमिषेण सीटा को पुणी आठ कई जीवाई तर पाइले निमिषेण आखिर पता पड़े जी समय लगे से भाव निमिषेण नृणा पश्यताम से सब अन्न मैंने सब देखुं जो मैंने लोक मैंने जो पचर जाते देखुं सिक्यूरीटी गार्ड देखुं अन्न मैंने देखुं नृणा पश्यताम विकृष्य भगवान ताकु भांगिदेले विकृष्य विकृष्य मैंने टाणीदे टाणीदे जो भांगिज विकृष्य जो टाणीदे रसी जो रही रसी को धरिकी टाणी दौरान बाम हाथ में रसी धरी डाण हाथ में से रसी को टाणी दौरान धनु को धरी बाम हाथ में डाण हाथ टाणी दे समय विकृष्य जो हूँ कौन ना मदकरी मदकरी कहले मतुआल हाथी मदकरी इकुदंड यथा उरुक्रम मध्यंत प्रभुवंज जमती गोटे पगल हाथी गोटे इखु आखु को भांगी दिए से भगवान उरुक्रम से उरुक्रम तांकर अद्भुत क्रम सब रही अद्भुत लीला सब रही अनंत विक्रम रही भगवान उरुक्रम बोली कहुए से मध्यंत प्रभुवंज मझीरे भांगिदेले मझीर भांगिदेले आम श्रीमद राधाकृष्ण स्वामी महाराज कहते मझेरे से बहुत मोटा थी धनु साइड रु भांगी थे अल्प मोटा मझेरे भांगीदे प्रभु तो मध्यंत मझेरे भांगे भगवान तेणु श्रीधर स्वामी कहते निमिषेणाति ନିମିଷଣ କହିଲେ ଅତି ଶୀଘ୍ର ନିମିଷଣ ଅତି ଶୀଘ୍ର ମଦକରି ମତ ହସ୍ତି, ଯେମିତି ମତ ହସ୍ତି ଯେଉଁଭଳି ଭାବରେ ଭାଙ୍ଗି ଦିଏ ଆଖୁ ଆଖୁ ଖଣ୍ଡଟାକୁ ଭାଙ୍ଗି ଦିଏ, ସେଇଭଳି ଭାବରେ ଭଗବାନ ଭାଙ୍ଗିଦେଲେ। ତେଣୁ ଯେତେବେଳେ ଭଗବାନ ଭାଙ୍ଗିଦେବେ ଧନୁକୁ, ଭାଙ୍ଗିଦେବେ ଧନୁଯାତ୍ରା କରିବେ, ଆଉ କ'ଣ ଧନୁଯାତ୍ରା ହେବ? ଧନୁଯାତ୍ରା ହେବା ପୂର୍ବରୁ ତ ଭଗବାନ ଭାଙ୍ଗିଦେଲେ। ଯାହା ବି ହେଉ, କଂସ ଯେଉଁ କୁହାଯାଏ, ସବୁ ପ୍ରକାର ଅସୁବିଧା ସତ୍ୟ ଯେଉଁ କୁହାଯାଏ, ହୋପ୍ ଏଗେନଷ୍ଟ ହୋପ୍, ଭାଗବତ ଗୋଟେ ଶ୍ଳୋକ ଅଛନ୍ତି ଯେ କ'ଣ ଯେଉଁ ରହିଛନ୍ତି ତାଙ୍କର ସବୁ ପ୍ରକାର ବିଫଳ ହେଲେ ମଧ୍ୟ ତଥାପି ସେମାନେ ଭାବୁଛନ୍ତି ଆମେ ସଫଳ ହେବୁ, ସଫଳ ହେବୁ, ସଫଳ ହେବୁ। କଂସ କେତେ ପ୍ରକାର ବ୍ୟବସ୍ଥା କରିଥିଲା କୃଷ୍ଣଙ୍କୁ ହତ୍ୟା କରିବା ପାଇଁ, କିନ୍ତୁ ସବୁଥିରେ ସେ ବିଫଳ ହୋଇ ଏକା ଯାଉଛି, ତଥାପି ସେ ଭାବୁଛି ମୁଁ ସଫଳ ହେବି। ଏ ଗୋଟେ ଶ୍ଳୋକ ଅଛନ୍ତି ଭାଗବତମରେ, କ'ଣ ସେଇଟା ନା, ହରାଉ ଅଭକ୍ତ କୁତୋ ମହତ ଗୁଣ ମନୋରଥ ନା ସିଦ୍ଧି ଭାବ ନା, ସେଇଟା ନୁହଁ, ଆଉ ଗୋଟେ କ'ଣ ଶ୍ଳୋକ ଅଛି, ନା ସେ ଶ୍ଳୋକ ନୁହଁ, ସେଇଟା ଆଉ ଗୋଟେ ଶ୍ଳୋକ ହେଉଛି, ସେଇଟା ଗୋଟେ କେଉଁଥିରେ ଅଛନ୍ତି ମାନେ, ପରାଭ ହେବ ସବୁଥିରେ ତାଙ୍କର ପରାସ୍ତ ହେବ, ତଥାପି ସେମାନେ ଭାବୁଥିବେ ଆମେ ଜୟ ଲାଭ କରିବା, ଏ ଶ୍ଳୋକଟି ଅଛନ୍ତି, ମୋର ମନେ ପଡ଼ୁନି। ଯାହା ହେଉ, କଂସ ବର୍ତ୍ତମାନ ତା'ର କ'ଣ ହେବ ପ୍ରତିକ୍ରିୟା, କଂସ ଉପରେ ଯେଉଁ ବର୍ଣ୍ଣନା କରାଯିବ, ବିରାଟ ଶବ୍ଦ ହେବ, ଦଶ ଦିଗକୁ ବ୍ୟାପି ଯିବ ସେ ଶବ୍ଦ। କଂସ ଜାଣିପାରିବ ଏ ମୋର ଧନୁ ଭଙ୍ଗ ହେଲା ବୋଲି, ଏ ଯେଉଁ ଧନୁ ଭାଙ୍ଗିଦେଲେ ସେ ରକ୍ଷୀମାନେ ଭାବିଲେ ଆମର ଆମର ଚାକିରି ଗଲା, ସୁରକ୍ଷା ଦେବା ପାଇଁ ଆମେ ଆସିଥିଲୁ, ଆଜି ସୁରକ୍ଷିତ ଅସୁରକ୍ଷିତ ହୋଇଗଲା, ଆଜି ଆମର ଚାକିରି ଯିବ। ତେଣୁ ବହୁତ କ୍ରୋଧରେ କୃଷ୍ଣ ପାଖକୁ ଧାଇଁ ଆସିବେ, ମାର ମାର ଏହିଭଳି ଭାବରେ କହି ଯେତେବେଳେ ଧାଇଁ ଆସିବେ ଭଗବାନ କୃଷ୍ଣ ବଳରାମ ଦୁଇ ଖଣ୍ଡ ସେ ଧନୁକୁ ଭାଙ୍ଗି ଦେଇଥିବେ, ଦୁଇ ଖଣ୍ଡ ଧରି ତାଙ୍କୁ ସବୁ ମାରିଦେବେ, ମାରି ପକାଇବେ। ଏବଂ କଂସ ମଧ୍ୟ ତାଙ୍କର ନାଭିକୁ ପଠାଇବ, ତାଙ୍କ ମିଲିଟାରୀକୁ ପଠାଇବ, ସେମାନେ ସବୁ ଆସିବେ, ହଜାର ହଜାର ସଂଖ୍ୟାରେ ଆସିବେ, ଶହ ଶହ ସଂଖ୍ୟାରେ ଥିଲେ ହଜାର ହଜାର ସଂଖ୍ୟାରେ ଆସିବେ। ଭଗବାନ ସେଇ ଦୁଇଟି ଯେଉଁ ରହିଛନ୍ତି ଧନୁ ଦୁଇ ଖଣ୍ଡ ଧରିଥିବେ, ସେଇଥିରେ ସବୁ ପିଟିକି ସାବାଡ଼ କରିଦେବେ, ତାଙ୍କୁ ସବୁ ସାବାଡ଼ କରି ମତ ହସ୍ତି ଭଳି ଚାଲିବେ ପୁଣି ମଥୁରା ରାସ୍ତାରେ। ଏସବୁ ଆମେ ଆସନ୍ତାକାଲି ବର୍ଣ୍ଣନା କରିବା ବୁର୍ଲାରେ, ଇସ୍କନ ବୁର୍ଲାରେ। ଆଜି ଆମକୁ ଏଠି ଗୋଟେ ସୁଯୋଗ ଆପଣମାନେ ଦେଲେ, ଆପଣ ପ୍ରଦାନ କଲେ, ଯାଉ ଆମର କଥାକୁ ଏଠି ବିଶ୍ରାମ ଦେବା। ବିଶ୍ରାମ ଦେବା ପୂର୍ବରୁ ପଚାରିବା କିଛି ପ୍ରଶ୍ନ ଅଛି ବା କିଛି ସନ୍ଦେହ ରହିଛି? ଏ ପାଞ୍ଚଟି ଶ୍ଳୋକ ଆମେ ଆଲୋଚନା କଲେ, 13-17 କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଦାୟୀ ଗୌର ପ୍ରମାନନ୍ଦେ। ମୁଁ କରିନି ବୋଧେ।